ओम नमो भगवते वासुदेवाय। श्रीमद्भगवद्गीता तृतीय अध्याय चतुर्थ अध्याय मैंने श्रवण करते तृतीय नंबर श्लोक सैगांग पुरातन भक्तोसि मे सखा चेते रहस्यम इति उत्तम। अर्जुन ଯଦି ମନୁ ମହାରାଜ ମୁଁ ବିଭସ୍ୱାନଙ୍କୁ କହିଥିଲି ବିଭସ୍ୱାନ ସହଦେବ ମନୁଙ୍କୁ କହିଥିଲେ ମନୁ ଇକ୍ଷ୍ୱାକୁ କହିଥିଲେ ଇକ୍ଷ୍ୱାକ ପରେ ଗୀତାର ଅନୁଗାମୀ ଥିଲେ ବି ଅନ୍ୟ ଭକ୍ତମାନେ ଥିଲେ ବି ପରମ୍ପରା ଯୋଉ ଶିକ୍ଷା ବା ତତ୍ତ୍ୱ ଯୋଉ ରହସ୍ୟ ତା କୃପାରେ ଜ୍ଞାତ ହୁଏ ଗୋଟେ ସାର ସାରଗ୍ରାହୀ ଭାରବାହୀ ଯେଉଁଟା ସପ୍ତାହ ଅଛି ସାରଗ୍ରାହୀ ସାରଗ୍ରାହୀ ମାନେ ଆମେ ସେଇ ଜିନିଷ ପଢିଲେ ତାର ଏସେନ୍ସ ଟା ବୁଝିପାରିବା। ସାରଗ୍ରାହୀ ସେ ସାରଗ୍ରାହୀ ଯୋଉଟା କୁହନ୍ତି ସାର ଜିନିଷ ଜାଣିବା ଏଟା ଗୋଟେ ଭଗବାନଙ୍କ କରୁଣା କୃପାର ଫଳ। ଜ୍ଞାନୀ ମାନଙ୍କର ବୁଦ୍ଧିରେ କମ ନାହିଁ, ସେ ବହୁତ ସଂସ୍କୃତ ପଢିଛନ୍ତି, ବହୁତ ବିଦ୍ୱାନ ଲୋକ ଅଛନ୍ତି, ସବୁ ଅଛନ୍ତି। ସାରଗ୍ରାହୀ ସେମାନେ ହେଇପାରନ୍ତି କାହିଁକି ହେଇପାରନ୍ତି ନା କରୁଣା ଟା ନା ଭଗବାନଙ୍କ କରୁଣା ନଥିଲା କି ଜଣେ ସାରଗ୍ରାହୀ ହେଇପାରିବ। ସେ ଭାରବାହୀ ଧର୍ମ ଅର୍ଥ କାମ ମୁଖ୍ୟ ସେ ଅର୍ଥ ଅଦର ଡିଜାୟର ଭାର ପାଇବ ସାର ପାଇବ ଏଇ ଏଇ ଜିନିଷରେ ସାରଟା କ'ଣ ତାକୁ ସେ ବୁଦ୍ଧିରେ କିଏ ଦେବ ସେଥିରେ ଭଗବାନ ଦେବ। ଗୋଟେ ଜୀବନ କ'ଣ କେଉଁଥିରେ କଲ୍ୟାଣ ହବ ସେ କେମିତି ଜାଣିବ? ସେ ଭାବୁଛି ଏଇଟା ମୁଁ କରିଦେଲେ ମୋର ଲାଭ ହବ, ତୁମ ଲାଭଟା ତୁମେ ଜାଣିଦେଲ ତୁମେ ଭଗବାନ ଦେବ। ତୁମର କେଉଁଥିରେ ଲାଭ ହବ ତୁମେ ଜାଣ, ଗୋଟେ ଜୀବନ ତା ସେ ତୁମେ ଜାଣିଛ ମାନେ ତୁମେ ତ କ'ଣ ଭଲ ଜାଣିଦେଲ, ତୁମେ ଜାଣିଛ କ'ଣ ଏଇ କାମଟା କରିଲେ ସକ୍ସେସ ହେଇଯିବ ତାହେଲେ ତୁମେ ରହିବା ନାହିଁ। ସେ ସିଦ୍ଧାନ୍ତ ଆମେ କିଛି ଜାଣିନୁ, ଆମେ ଜାଣିନା, ଆମେ ସାରଗ୍ରାହୀ ହବାକୁ ପଡିବ। ଭାରବାହୀ ହେଲେ କ'ଣ? ଭାରବାହୀ ଚଳିବା ପିତ୍ର ମଙ୍ଗଳ ଏଇଟା କଲେ ସେଟା ସବୁ ଭାରବାହୀ ବୁଦ୍ଧି, ସେଟା ତୁମେ ନିଜ ବୁଦ୍ଧି ଗୁଡା ଖର୍ଚ୍ଚ କରୁଛ, ସେଟା ଭାରବାହୀ ବୁଦ୍ଧିଟା ହବ। ସାରଗ୍ରାହୀ କେମିତି କ'ଣ? ସାରଗ୍ରାହୀ ଭଗବାନଙ୍କର ଗ୍ରହଣ କରିବେ, ଗୁରୁ ବୈଷ୍ଣବଙ୍କର ଗ୍ରହଣ କରିବେ, ପିଓର ଇଣ୍ଟେଲିଜେନ୍ସ କରିଦେବ ସେଟା ଶୁଦ୍ଧ ବୁଦ୍ଧିଟା ଆସିକି ପହଞ୍ଚ। ଶୁଦ୍ଧ ବୁଦ୍ଧି କାହା ପାଖକୁ ଆସିବ? ଜଣେ ଶରଣାଗତ, ତାଙ୍କର ପିଓର ଇଣ୍ଟେଲିଜେନ୍ସ। ଏଇ ସିଚୁଏସନ୍ ମୋତେ କ'ଣ କରିବାକୁ ପଡିବ, ଏଠି କ'ଣ କରିବାକୁ ପଡିବ, କେମିତି ଓଜନ କରିବାକୁ ପଡିବ, କେମିତି ଆଡଜଷ୍ଟମେଣ୍ଟ କରିବାକୁ ପଡିବ। ଜୀବନଟା ଗୋଟେ ପ୍ରିନ୍ସିପଲ ନେଇପାରିବେନି, ବ୍ରହ୍ମଚାରୀ ଜୀବନ ହଉ ଗୃହସ୍ଥ ଜୀବନ ହଉ କେହି ବି ଗୋଟେ ନିୟମରେ ତୁମେ ନେଇପାରିବେନି। କାହିଁକି ନେଇପାରିବେନି? ତୁମ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଆସିକି ପହଞ୍ଚୁ। ଗୋଟେ ସମସ୍ୟା ଅଛି ତୁମେ ଜାଣିନଥିବ, କାଲି ତା ସମସ୍ୟା ଅଛି, ଯେଉଁ ସ୍ତ୍ରୀଙ୍କ ହାତରେ ବିବାହିତ ଅଛି କାଲି ଗୋଟେ ଏମିତି ସମସ୍ୟା ତିଆରି କଲ, ତୁମ ପାଇଁ ତୁମେ ସ୍ୱାମୀଙ୍କ ସମସ୍ୟା ତିଆରି କଲ, କୋଉ ଗୋଟେ ସମସ୍ୟା କଲ, ଗୋଟେ ଜୀବ ତା ବୁଦ୍ଧିରେ କେବେ ଚାଲିପାରିବ ନା? କେତେ କ'ଣ ସେଟା କ'ଣ କହୁଛୁ, ଉଗୁରୁ ଉଗୁରୁ କେତେ କ'ଣ, କେତେ କାଉନସିଲ, କେତେ ସିଷ୍ଟମ, ହଜାର ସିଷ୍ଟମ ଚାଲିଛି ମ୍ୟାରେଜ୍ ପାଇଁ। କୋର୍ଟରେ ଦେଖୁନା ସେ ଯୋଉ ନେତାମାନଙ୍କର ହଉ ଯାହାର ଡିଭୋର୍ସ କେସ୍ ହଉ ତାକୁ କାଉନସିଲ କରାହଉଛି, ତମେ ଡିଭୋର୍ସ କରିବାକୁ ଦିଆଯିବନି ଯେତେବେଳେ ଲୋକ ଚାହିଁବେ, ତୁମେ ବିବାହ ବିଚ୍ଛେଦ ହେଇପାରିବେ କାରଣ ଭାବିଲ ଜାଣିଛ କି ନାହିଁ? ଜାଣ ତ କିଛି ଜାଣ ଯେ ବିବାହ କହିବ ମୁଁ ମୋ ସ୍ତ୍ରୀକୁ ରଖିବିନି, ତୁମେ ସେମିତି ମନେ ଇଚ୍ଛା ତୁମେ କୋଟି ଟଙ୍କା ଦେଲେ ତୁମକୁ ସାଙ୍ଗେ ସାଙ୍ଗେ ଗୋଟେ ମାସ ଭିତରେ କରିପାରିବନି, କାହିଁକି ରଖା ହେଇଛି ନା କାଉନସିଲ କରାହଉଛି? ନାଇଁ ତୁମେ ଏଟା ବୁଝ, ତୁମ ବୁଦ୍ଧିଟା ଠିକ ନାହିଁ, ଭୁଲଟା ଗୋଟେ ଜିନିଷଟା ଭୁଲ ହେଇପାରେ, ସ୍ୱାମୀ ସ୍ତ୍ରୀଟା ଖରାପ ଥାଉ କି ସ୍ୱାମୀଟା ଖରାପ ଥାଉ, କିନ୍ତୁ ତାଙ୍କର ବୁଝେ ତୁମ ବୁଦ୍ଧିଟା ଠିକ ନୁହେଁ, ଏଇଟା ହଉଛି ଠିକ ବୁଦ୍ଧି, କେମିତି ଚଳିବା ଦରକାର, ପରସ୍ପର ଗୋଟେ ଜାଗା ରୁହ, କଥା ହୁଅ, କ'ଣ କାଉନସିଲ କରାହଉଛି। ଏଇ ନିଜ ବୁଦ୍ଧିଟା କେତେବେଳେ ଆମର ପରଫେକ୍ଟ ନୁହେଁ, ଆମେ ଯେତେବେଳେ ନିଜ ବୁଦ୍ଧିରେ ଯେତେ ଚାଲିବା, ନିଜ ବୁଦ୍ଧିରେ ଯେତେ ପରଫେକ୍ଟ ମନେ କରିବା ସେଟା ଭାରବାହୀ ହେଇଯିବା। ଭାରବାହୀ ମାନେ ଭାରବାହୀ ପଶୁ, ଭାରବାହୀ ଭାର ବହୁତ 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 କିନ୍ତୁ ସାରଟା କ'ଣ ଜାଣିନ, ସାର କାହିଁ କ'ଣ ଆମେ ଏତେ ସରଳ ହବ ଭଗବାନ ପ୍ରଭୁଙ୍କର କେଉଁଥିରେ ମଙ୍ଗଳ, ପ୍ରଭୁଙ୍କର କେଉଁଥିରେ ମଙ୍ଗଳ, ଯେ ବାରମ୍ବାର ଭଗବାନ ପ୍ରାର୍ଥନା କରେ, ଗୁରୁ ବୈଷ୍ଣବଙ୍କୁ ଆଶ୍ରୟ କରେ, ବାରମ୍ବାର ପ୍ରାର୍ଥନା କରେ, ତାକୁ ଇଣ୍ଟେଲିଜେଣ୍ଟ ଆସ ପିଓର ଇଣ୍ଟେଲିଜେଣ୍ଟ ଶୁଦ୍ଧ ବୁଦ୍ଧିରେ ଆସିବ, ଏଇଟା ମୁଁ କରିବି, ସେଟା ତା ନିଜ ବୁଦ୍ଧି ନୁହେଁ ସାରା ଜିନିଷଟା ପରମ୍ପରା ଭଗବାନ ସାହିତ୍ୟ। ବହୁତ ଲୋକ ଗୀତା ପଢୁଛନ୍ତି, ଇଖ୍ୱାକ ପରେ ଯେ ଗୀତା ପଢେଇଥିଲେ କି, କିନ୍ତୁ ପରମ୍ପରାର ଶିକ୍ଷାଟାକୁ ଜାଣିପାରୁନଥିଲେ। ଯେମିତି ଏଠି ମହାମନ୍ତ୍ର ଥିଲା, ମହାମନ୍ତ୍ର କାହିଁକି କରୁଥିଲେ ଓଡ଼ିଶାରେ, ଗାଁରେ ମଙ୍ଗଳ ହବ ହଇଜା ହବନି ନା କ'ଣ ଭାବିଲେ, ସମସ୍ତେ ସୁଖରେ ହେବ ଗୋଟେ ଦିନ 24 ଘଣ୍ଟା କରିଦେବେ। ମହାମନ୍ତ୍ର କଲେ ଯେ ଭଗବାନଙ୍କର ଭକ୍ତି ମିଳିବ, ମହାମନ୍ତ୍ର କଲେ ଯେ କୃଷ୍ଣଙ୍କ କ'ଣ ପଡ଼ିବ ଏଟା କ'ଣ ଜାଣିଥିଲେ କି? ଭାରବାହୀ ହଇଜା ହେଲେ ନାମ କୀର୍ତ୍ତନ କରୁ, ଯାହା ଗାଁ ଦେଖ ନ ହଇଜା ହେଲେ ସେ ନାମ କୀର୍ତ୍ତନ କରୁ, ଏ ଯୋଉ କଣ ବର୍ଷା ବାହାରିଲେ ଯାଇକି ନାମ କୀର୍ତ୍ତନ କରିବ। ସେ ଯୋଉ ଭାରାବାହି ସାରାଗ୍ରାହୀ ନଥିଲେ, ସାରାଗ୍ରାହୀ ଯୋଉ ସାର ଶିକ୍ଷା ଗୁଡିକ ପରମ୍ପରା ଆଚାର୍ଯ୍ୟ ମାନେ ଭଗବାନ ସହିତ କନେକ୍ଟ ହେଇଗଲେ, ତାକୁ ଯୁକ୍ତ ତାକୁ ଟିକେ ପିଓର ଇଣ୍ଡିଆ ଜିନିଷ ଆସିବ। ସେ ଭଗବାନ କହିଲେ ତୁମ ଅର୍ଜୁନ ତୁମ କାହିଁକି ମୁଁ ଗୀତାର ଜ୍ଞାନ କରୁଛି, ତୁମର ଦୁଇଟା ଯୋଗ୍ୟତା ଆଜିକାଲି ଶୁଣୁଥିଲେ ନା, ତୁମେ ସଖା ବହୁତ ସ୍ନିଗ୍ଧ କୋମଳ, ତୁମେ ଆଉ ଭକ୍ତ ଶରଣାଗତ ଭକ୍ତ ବହୁତ ଅଛନ୍ତି ଶରଣାଗତ ଭକ୍ତ ନା, ଭକ୍ତର କ୍ୟାଟାଗୋରୀ ଜଣେ ଭକ୍ତ ତ ବିଭିନ୍ନ କନିଷ୍ଠ ମଧ୍ୟମ ଉତ୍ତମ ପରେ ବି ଭକ୍ତର ଗୋଟେ କମନ୍ ଡେଫିନେସନ ଅଛି, ଯେତେବେଳେ ଭକ୍ତ ଲାଗୁଛି ଭକ୍ତ ଅର୍ଥ କ'ଣ, ଯିଏ ସମ୍ପୂର୍ଣ୍ଣ ଶରଣାଗତ ଯିଏ ତାର ନିଜର ଆଉ କିଛି ବୁଦ୍ଧି ବିଚାର ନାହିଁ ବଞ୍ଚିବା ପାଇଁ ଚାହୁଁନା, ସେ ସବୁବେଳେ ଗୁରୁ ବିଷ୍ଣୁ ପ୍ରାର୍ଥନା କେମିତି ବଞ୍ଚିବି, ତା କ'ଣ ଗୁରୁ ଶରଣାଗତ ହେଇଛି ଆଉ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି ଗୋଟେ ଗୋଟିଏ ଜିନିଷ ଶିଖିବା ପାଇଁ କେବଳ କଳିଯୁଗରେ, କଳିଯୁଗରେ ଡାଇରେକ୍ଟ ଭକ୍ତି ଯେଉଁଗୁଡ଼ିକ ରହିଛି ଶ୍ରବଣ କୀର୍ତ୍ତନ ଅର୍ଚ୍ଚନା ବନ୍ଧନ ଏଗୁଡ଼ିକୁ ଡାଇରେକ୍ଟ କରିକି ପରଫେକ୍ସନ ପାଇବା ସମ୍ଭବ ନୁହେଁ, ମୁଁ ଯାଉଛି ଶୁଣାନ୍ତି। ଶରଣ ହେଇକି ତୁମେ ଯାହା କର, ଶରଣ ହେଇକି ଜପ କର, ଶରଣ ହେଇକି ସେବା କର, ସବୁ ପ୍ରଭୁ ମୁଁ ଆପଣଙ୍କ ଶରଣ କ'ଣ ଅନ୍ତବସ୍ମି ମୁଁ ଆପଣଙ୍କ ମୁଁ ଭଗବାନଙ୍କର ଏଇ ଭାବନା ରଖିକି ହିଁ ଆମ ସବୁରେ ମୁଁ ମୋର ନିଜର ନୁହେଁ। ଏ ଶରଣାଗତରେ ତୁମେ ଧର୍ମ ନପାରିଲ, ତୁମେ କେତେ ଦିନ ଗଲା ପରେ ନିରାଶ ଲାଗିବ, କେତେ କହିଲି କାହିଁକି ପିତା କାହିଁକି ଡାଗିଲାନି, ମୋ ମାଇଁ ମୋ ମନର ଠିକ ହଉନି, ମୋର ଏତେ ଅସୁବିଧା ହଉ, ସେଠି ଏ ବାପା ସେଇଟା ସନାତନ ହାଟ ତ କରମ ଫଳଟା, ତୁମେ କଣ ଭଜନ କରି ତୁମର ଶରଣାଗତି ବିନା କଣ ତୁମ ଭଜନ ବଳ ଦ୍ୱାରା ତୁମେ କଣ କରମ ଫଳଟା କାଟିବ କି? ଶରଣାଗତିରେ ଆମେ କଣ କୃଷ୍ଣ ଆପଣଙ୍କ ଦାୟିତ୍ୱଟା ନାହିଁ, ଆମେ ଜଣଙ୍କ ପାଖରେ ଶରଣାଗତ ନହେଲେ ସେ କାହିଁକି ଆମ କଥାଟା ବୁଝିବାକୁ ଯିବ, ତୁମର ଯେତିକି କର୍ମ କର୍ମ ହିସାବରେ ପେମେଣ୍ଟ ଦେଇଦେବେ, ତୁମର ଯେତିକି ଭଜନ ଅଛି ସେ ଭଜନ ହିସାବରେ ଫଳ ମିଳିଯିବ, କର୍ମଟା ଯିବ। ମହାପୁରୁ ଜାଣିଛନ୍ତି ଅଲଗା ଅଙ୍ଗ ଗୁଡିକ କଳିଯୁଗରେ ସକ୍ସେସ ହବ ପାରି ଡାଇରେକ୍ଟ ହୋଇପାରିବେ, ଶରଣାଗତ ହେଇକି ହିଁ ସବୁ କରନ୍ତୁ, ସେ କାହିଁ ଶରଣାଗତି ପ୍ରକୃତରେ ସେମାନେ ଆସିଲେ ଶିଖିବା ପାଇଁ ଶରଣାଗତିଟା କୃଷ୍ଣ ମୁଁ ତୁମର, ଏଇଟା ମୁଖ୍ୟ ଜିନିଷ ଆମ ଗୌଡ଼ ବୈଷ୍ଣବ ବୈଷ୍ଣବ ଜିନିଷ ଏଟା କି ପଏଣ୍ଟ ଗୁପ୍ତ ରାସ ହାତ ପଟେ କହୁଛନ୍ତି ଭଗବାନ କହିଲେ ହାତରେ କୀର୍ତ୍ତନ କରୁଛ ନୃତ୍ୟ କରୁଛ ସବୁ ଶରଣ ଦେଉଛ ପ୍ରଭୁ ଆପଣଙ୍କର ଦାୟିତ୍ୱ ନେବ, ତାପରେ ଯାହା କରିବେ ଏଠି ଭାଗବତକୁ ପ୍ରତିପାଦନ କରିବାକୁ ପଡିବ। ଭାଗବତ ଏଟା କଣ କହୁଛନ୍ତି ନା ଚୈତନ୍ୟ ମହାପ୍ରଭୁ ଆସି କାଳେ ଯେହେତୁ ଅଲଗା ସମ୍ପ୍ରଦାୟ ଲୋକ ହେଲେ ଚୈତନ୍ୟ ମହାପ୍ରଭୁ ସେ ଗୌଡ଼ ଲୋକ ସେ ଆସି ଏଇଟା କହିଦେଇଛନ୍ତି ଶରଣାଗତିର ଗୋଟେ କ'ଣ ଭାଗବତ ପ୍ରହଲାଦ ମହାରାଜ କହିଲେ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଦନ ଦାସ୍ୟ ସଖ୍ୟ ଆତ୍ମନିବେଦନ ଇତି ପୁଂସା ପିତା ବିଷ୍ଣୁ ଭକ୍ତି ଯେ ନବ ଲକ୍ଷଣ କିଏତେ ଭଗବତ ଉତ୍ତମ କର୍ମକାଣ୍ଡ ଭକ୍ତିର ପାତ୍ରଟାକୁ ସମ୍ବାଦ ସିଦ୍ଧ ଦେଖି କର୍ମକାଣ୍ଡ କ'ଣ କରିବି ସବୁ କରିସାରିଲେ ବିଷ୍ଣୁ ଅର୍ପଣ କରିବି ଜଗା ପକ୍ଷ ସହିବ ମୁଁ ଆପଣଙ୍କୁ ସମର୍ପଣ କରୁଛି, ଆମର ସେଟା ନାହିଁ ଆଗେ ସମର୍ପଣ ହେଇକି କରେ କାର୍ଯ୍ୟ କରିବା ପୂର୍ବରୁ ସେବା କରିବା ପୂର୍ବରୁ ସେ ଯେଉଁ ଇତି ପୁଂସାର ପିତା ବିଷ୍ଣୁ ଇତି ପୁଂସାର ପିତା ବିଷ୍ଣୁ ଆଗେ ବିଷ୍ଣୁଙ୍କ ପାଖରେ ଶରଣାଗତ ହେଇକି ଗୋଟେ ଏମିତି ନୁହେଁ ଯେ କର୍ମକାଣ୍ଡରେ ଆମେ କରିସାରିକି ଅର୍ପଣ କରିବା ନାହିଁ, ଅର୍ପଣ ହେଇକି କରିବା ସେ ଲେଖି ସମ୍ବାଦ ସେଥିରେ ଶୁଣିଲେ ତୁମେ ଯଦି ଭଗବାନଙ୍କର ନିଜର ହେଇନ ତୁମ କଥା ସେ କାହିଁ ଶୁଣିବେ, ତୁମେ ତାଙ୍କର ମା ମନ୍ତ୍ର ପଚାରେ କୃଷ୍ଣ କୃଷ୍ଣ ତୁମେ ତାଙ୍କର ଶରଣାଗତ ହେଇନ ସେ କାହିଁ ଶୁଣିବାକୁ ଯିବେ, ଶରଣାଗତ ଶରଣାଗତ ନହେଲେ ହେଇପାରିବ ଅସିଦ୍ଧ ଶିଖର ସ୍ନିଗ୍ଧ ଆଉ ଭକ୍ତ ଶରଣାଗତ ସେଥିରେ ମୁଁ ତୁମେ ଗୀତାରେ ଗୁପ୍ତ ରହସ୍ୟ କହୁଛି ହି ଏଇ ଯଦି ଉତ୍ତମ ସମସ୍ତଙ୍କୁ କହିହବନି ଯିଏ ବି କେହି ଶରଣାଗତ କ'ଣ ସେ ଶରଣାଗତ ଆମ ଗୁରୁଙ୍କ ପାଖରୁ ଶିଖୁଛି ଶରଣାଗତ ଆଉ କ'ଣ ତୁମେ ମନ ମନ ଶରଣାଗତ ହେଇଛି ଯେତେ ମାଡ ଖାଇ ସଂସାର ଲୋକ କେତେ କଷ୍ଟ ଭୋଗୁଛନ୍ତି କ'ଣ ଭଗବାନ ଶରଣ ଚାଲୁଛନ୍ତି ନା ନା କୋଉ କୋଉ ଭଦ୍ର ଚାଲିବ ଶରଣାଗତ ଏତେ ଅଛୁଟିଆ ହେଇଛି ସବୁ ପଏଣ୍ଟରେ ଶରଣାଗତ ହେଇଛି ତାର ଏକ ଚ୍ୟାଲେଞ୍ଜ ଏଇଟା କରିଦେବି ସେଇଟା କରିଦେବି ଶରଣାଗତି କରିପାରିବି ଶରଣାଗତଟା ଏମିତି ମାନେ ଥଣ କେବଳ ଯିଏ ଗୁରୁ ବୈଷ୍ଣବ ସେବା କରେ ତାକୁ ସେ ଟ୍ରାନ୍ସପ୍ୟାରେଣ୍ଟ ହବ ଗୋଟେ ଇଂଲିଶ ଯାକ ତାକୁ ଦେବୁ ଚ୍ୟାଲେଞ୍ଜ ମୁଁ ଆଉ କିଛି ଟ୍ରାଏ କରିବି ମୋର ଯଦି ଗୁରୁ କହିଛି ମୁଁ କରିବି ସବୁବେଳେ ତାଙ୍କୁ ପ୍ରାର୍ଥନା କରିବି ଆଚାର୍ଯ୍ୟ ମୁଁ ପ୍ରାର୍ଥନା କରିବି ସିଏ ଯଦି ମୋତେ ବଞ୍ଚିକି ରଖିବ ରଖିବା ନହେଲେ ନାହିଁ ମୁଁ ଆଉ ବେଶୀ ବୁଦ୍ଧି ଖର୍ଚ୍ଚ କରିବି ଏ ଶରଣାଗତିଟାକୁ ଆମେ ପକ୍କ କରିବାକୁ ପଡିବ ତାହେଲେ ଆମେ ଭକ୍ତିରେ ବଞ୍ଚିପାରିବୁ ନହେଲେ ବଞ୍ଚିବ ଭକ୍ତି ଯୁଗର ବଞ୍ଚିଲେ ବି କାହିଁକି କୋଉଠି ସେଭଳି ଅବସ୍ଥା ହବ ପରମ୍ପରା ଶିକ୍ଷାଟା ଜଣେ ଶରଣାଗତ ଆତ୍ମା ପାଖକୁ ଆସିବ ଆଉ ତାଙ୍କର ବି ଭଗବାନଙ୍କ ପ୍ରତି କିଛି ଭାବ ରହିଥିବା ଦରକାର କାହିଁ ଶୁଣନ୍ତୁ ନା ଦୁଇଟା ଭାବ ସଖ୍ୟ ଭାବ ରହିଲା ନା ଭକ୍ତ ରହିଲା ଦାସ ଲେଖିଦେଲେ ନା ସେ ଦାସ ଚକ୍ରଧର ଲେଖିଲେ ଦାସ ଭକ୍ତ ଦାସ ଦାସ ଭାବରେ ସେଥିପାଇଁ ଗୀତାର ଜ୍ଞାନ ନାମ ତୁମକୁ କହୁଛି ତୁମର ଦୁଇଟା ଗୁଣ ଅଛି ଦାସ୍ୟ ଆଉ ସୁଖ୍ୟ ଅର୍ଜୁନକୁ ବର୍ତ୍ତମାନ ଅର୍ଜୁନଙ୍କ ଏଇଟା ପ୍ରଶ୍ନ ନୁହେଁ କିନ୍ତୁ ଅର୍ଜୁନ ପ୍ରଶ୍ନ କରୁଛନ୍ତି ଅର୍ଜୁନ କାହିଁକି ପ୍ରଶ୍ନ କରୁଛନ୍ତି କାରଣ ଏଇଟା ବଡ଼ ଜିନିଷ ହେଇଗଲା ଭଗବାନ ତ ଏବେକାର ନା ସୁଜିଦେବ ଅଛନ୍ତି ପୂର୍ବର ଭଗବାନ ଆପଣ କେମିତି ବର୍ତ୍ତମାନ ଗୀତାର ଜ୍ଞାନ ଦେବୁ ଆପଣ ତ ବର୍ତ୍ତମାନ ଆସିଲେ ଆପଣ ଗୀତାର ଜ୍ଞାନ କେମିତି ସୁଜିଦେବ ଦେଇଥିଲେ ସେ ପ୍ରଶ୍ନ ପଚାରୁଛନ୍ତି ଅର୍ଜୁନ ଅବାଚ ଅପରଂ ଭବତୋ ୟନ୍ମ ପରଂ ୟନ୍ମାଂ ବିବସ୍ୱତଃ କଥମେତଂ କଥମେତଂ ବିଜାନିୟମ୍ 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 ଅପରମ ଭବତୁ ଜନ୍ମ ପର ଜନ୍ମ ବିବସ୍ୱତଃ କଥମେତଂ ବିଜାନିୟାତ୍ ଅର୍ଜୁନ କହିଲେ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ବିବସ୍ୱାନ ସୂର୍ଯ୍ୟ ଦେବତା ଯିଏ ବିବସ୍ୱାନ ଆପଣଙ୍କର ବହୁତ ଆଗରୁ ଜନ୍ମ ଲାଭ କରିଛନ୍ତି ତାହେଲେ ମୁଁ କିପରି ବୁଝିପାରିବି ଯେ ଆପଣ ପ୍ରଥମେ ଯୋଗ ବିଜ୍ଞାନ ଶିକ୍ଷା ଦେଇଛନ୍ତି ଆପଣ ତ ଏବେ ଜନ୍ମ ନେଲେ ସେଟା ଆଗରୁ ଅଛନ୍ତି ମୁଁ କେମିତି ବୁଝି ଏଟା ଅର୍ଜୁନଙ୍କର ସନ୍ଦେହ ନୁହେଁ ସନ୍ଦେହ ଗୋଟେ ଅଲଗା ପରିପ୍ରଶ୍ନ ଭଗବାନ ସଂଶୟ ଆପଣଙ୍କୁ ବିନଶ୍ଚିତ କରିବେ ଭଗବତ ଗୀତା ଯେଟା ସବୁ ଡାଉଟ ନେଚର ଥିଲା ତା ସବୁ ବିନାଶ ସେମାନେ ପର ଚିତ୍ର ଗୁଡା ଦେଖିବେ ଦେଖା ହବ ତାଙ୍କ ନେଚରଟା ସେଟା ସ୍ୱଭାବଟା ସେଟା କରତେ ହେଲେ କଣ ଜନ୍ମଗତ ସ୍ୱଭାବଟା ବହୁତ ରହିଛି ସେଗୁଡା କାଟିବ ବୋଲି ତୁମେ ଯଦି ସରଳ ହେଇକି ଶରଣାଗତ ନ ହବ ତୁମର ବର୍ଣ୍ଣ ନେଚର ଗୁଡାକ ରହିବ ହିଁ ରହିବ ଆମେ ଦେଖୁଛୁ 25-30 ବର୍ଷ 40 ବର୍ଷ ବିଷୟରେ ଆମେ ସବୁ ରହିକି ଦେଖୁଛ ତୁମେ କେତେବେଳେ ମହାତ୍ମାଙ୍କର ସମାନ ଦେଖା ନାହିଁ ତୁମେ ବଡ ବଡ ଗୁରୁଙ୍କର ଦେଖା ନାହିଁ କି ଛୋଟ ଗୁରୁଙ୍କର ଦେଖା ନାହିଁ ତୁମର ନେଚର ଗୁଡାକ ରହିଛ ସେଟା ଯିବ କେମିତି ତୁମେ ଯଦି ସରଳ ହେଇକି ଭଗବାନଙ୍କୁ ପ୍ରାର୍ଥନା କର ସେବା କର ଦୁର୍ବାସା କେତେ ବଡ ତପସ୍ୟା ହେଲେ କଣ କୃତ୍ରିମ ଛାଡ଼ିବନି ବର୍ଣ୍ଣେଶ୍ୱର ଛାଡ଼ିବେ କର୍ମ ଯୋଗ ଜ୍ଞାନ ଯୋଗ ଅଲଗା କୋଉଥିରେ ପାରିବନି କେମିତି ପାରିବେ କେବଳ ଗୋଟେ ଭକ୍ତି ଯୋଗ ଏଇଟା ଗୋଟେ ଆଶା ଜୀବନ ବିଷୟ ଜନ୍ମର ଗୋଟେ ସ୍ୱଭାବ ରହିଛି ତା କୋଣ ହିସାବ କର୍ମ ହିସାବ ଜନ୍ମ ଦିଆହେଇଛି ନା ତା ସୋହଟା ସୋହଟ ପରିବର୍ତ୍ତନ ଏଇଟା ଗୋଟିଏ ରାସ୍ତା ଭଗବତ ଭକ୍ତି ତୁ ଭକ୍ତି ଯୋଗୁଁ ଚାଲି ଆସିକି ମହାମହିନ୍ଦ୍ର ରାତାରାତି ମୋର ସବୁ ଚେଞ୍ଜେସ୍ ହେଇଗଲ ନା ତୁମେ କେତେ ପ୍ରିନ୍ସିପୁଲ ଆଉ ତୁମେ କେତେ ପ୍ରିନ୍ସିପୁଲ ଫଲୋ କରୁଛ ଆଉ କେବଳ ଆନୁଷ୍ଠାନିକ ଫଲୋ କଲେ ବି ହବନି ତୁମର ଆତ୍ମିକତା କେତେ ଅଛି ଭକ୍ତି ଯୋଗୁଁ ତୁମ ପାଉନି ଗୋଟେ ଅଫିସ ଆତ୍ମୀୟତା ତୁମେ 50 ବର୍ଷ ପରେ ତୁମ ଗାଁ ଲୋକ ଦେଖିବେ କଣ କହିବ ଆମ ଗାଁ ଲୋକରେ ଗାଁ ଲୋକ ଦେଖି ଖୁସି ହେବ ନା କଣ କହୁଛି ହସିପାରିଲା ତୁମେ ହସିପାରିଲା ତୋର କଣ ଜାଣିପା କୋଉଠି ନୟାଗଡ଼ ନୟାଗଡ଼ ତମର କିନ୍ତୁ କୋଉ ଗାଁ କଥା ପଡ଼ିଲା ବେଳକୁ ଜିଲ୍ଲା କଥା ପଡ଼ିଲେ ଖୁସି ହେଉଛି ଆତ୍ମୀୟତା ଅଛି ମୋ ଜିଲ୍ଲାଟା କ'ଣ ମୋ ଘର ସେଇଟା ଭଗବାନଙ୍କ ସବୁ ଜିନିଷ ଆତ୍ମୀୟତା ଲାଗିବ ସମ୍ପ୍ରଦାୟର ଆତ୍ମୀୟତା ତୁମେ ବୁଢ଼ିର ଆମ ମହାପ୍ରଭୁଙ୍କର ଆମ ଭଗବାନଙ୍କର ଆମ ଗୁରୁଙ୍କର ଆତ୍ମୀୟତା କରିଲେ ଏଇଗୁଡ଼ା ଖାଲି ଶିଶୁକିଲା ଚାଷ ଭଳିଆ ତୁମକୁ ଲାଗିବ କ'ଣ ହରେ କୃଷ୍ଣ କରୁଛି ପ୍ରସାଦ ପାଉଛି ଖାଦ କରୁଛି କେଉଁଥିରେ ମନ ଲାଗୁ ତ ସବୁ କାମ କରୁଥିବ କେଉଁଥିରେ କେଉଁଥିରେ ମନ ଲାଗୁ ସବୁ ଚାଲିଥିବ କେଉଁଥିରେ ମନ ଲାଗୁ ପ୍ରବ୍ଲେମ୍ ଅଛନ୍ତି ସେଇଟା ଚାଲିଥିବ ସେ କିଛି ହବ ସେ ଶିବଲିଙ୍ଗରେ କଦଳୀ ଘସେ ଘର୍ଷଣ ହୁଏ ଜାଣିଛ ତେ ଜାଣି ନନାରାୟଣ ଶିବ ମନ୍ତ୍ର ପଡ଼ିଆ ହେଉଛି ଆଉ ଗୋଟେ ଠିଆ ହେଇ ଶୀଘ୍ର ସାରି ନାଟକ କହ ସେ ଯେମିତି କରେ ନାଟକ ତାକୁ ଆଗରେ ଆଉଟ ଆସିବ ସବୁ କରୁଛୁ ତାର ମନ କୋଶିକ ଗତରେ ଅଛି ନା ମନ୍ତ୍ର ଗତରେ ଅଛି ନା କୋଉଥିରେ ଅଛି କିଛି ନା କାମ ମଙ୍ଗଳ ଚିନ୍ତା ଅଛି ତାର ପଇସା ଖଣ୍ଡେ ପାଇବାର ଅଛି ଆତ୍ମୀୟତା କହିଲେ ବିଶେଷ କରିକି ଯେତିକି ଭକ୍ତି ଯୋଗରେ ତୋର ଗୋଟେ କନେକ୍ସନ୍ ଟା ଫିଲ୍ ହବନି ନା ତୁମେ ଇସ୍କନ୍ ରହିଛି ମୋର ଗୋଟେ ପ୍ରଭୁ ଆତ୍ମୀୟତା ନାହିଁ ତାଙ୍କ ଘରଟା ତାଙ୍କ ଘରେ ରହିଛି ଆତ୍ମୀୟତା ଆସୁନି ତୋର କନେକ୍ସନ୍ ତାଙ୍କର ଟିଚି ଗୁଡା ତମ ପାଖକୁ ଆସିବ ତୁମେ ଯାହା ଜାଣିଛ ଗୋଟେ ନଲେଜ୍ ଗୁଡା ଯାଉଛି ଜ୍ଞାନ ଗୁଡା ପଢିଲେ ତମ ବୁଦ୍ଧି ଚାରି ପାଞ୍ଚ ପଢିଛ ଆଉ କ'ଣ ସେଟା ତୁମ ଅନ୍ତର ଭିତରେ କିଛି ଭକ୍ତିର ପରମାର୍ଥ ସାହାଯ୍ୟ କରିବ ନା ଆନନ୍ଦ ଦିଏ ଆତ୍ମୀୟତା ରିଲେସନ୍ସିପ୍ ଭଗବାନ ସେଥିପାଇଁ କହିଲେ ସଖ୍ୟ ସଖା ଅଛି ଭକ୍ତ ଅଛି ମୋର ସଖା ନା ସେ ମୁଁ ଏଇ ଜ୍ଞାନଟା ଦେଇଦେଉଛି ରିଲେସନ୍ ଗୋଟେ ଗୋଟେ ଜିନିଷ ମୋର ଆତ୍ମୀୟତା ଭଗବାନ ବିଗ୍ରହ ପ୍ରତି ଆତ୍ମୀୟତା ନାହିଁ ମୋର ପ୍ରତି ତୁମର ବିଗ୍ରହ ପରମ୍ପରା ମନ୍ତ୍ର ନହେଲେ ତୁମର ଟ୍ରାଏଲ କେତେ ଦିନ ମହାମନ୍ତ୍ର ଜପ କର ସବୁ କରୁଛ ଶାଶୁ କିଛି ଥିଲା କଲେ ଦେଖା ଚାଲିଥିବ ସେମିତି ଗାଡି ଗାଡି ଚାଲିଲା ଭଳିଆ ଚାଲିଥିବ କିଛି ଦିନ ପରେ ତୁମର କିଛି ଭଲ ନାହିଁ ଆତ୍ମଧର୍ମଟା ନା ଏଟା ସରସ୍ୱ କିଛି ମିଳିବନି ନା ଏଠି ସରସ୍ୱ କିଛି ନାହିଁ ସରସ୍ୱ କହିଲେ ମୁକାବିଳ ଗୋଟିଏ ପ୍ରସାଦ ପାଇଦେଲା ଆଉ ସବୁ ଆତ୍ମ ଟିକେ ସେଟା ଆତ୍ମ ଜିନିଷ ସେମିତି ଆମର ସରଚିତ୍ର ରହିଯାଇଛି ଆଉ ସବୁ ଆତ୍ମ ଶ୍ରବଣ କୀର୍ତ୍ତନ ଜପ ଏକା କା କର୍ମ ଆତ୍ମା ପାଇଁ କରା ହଉନି ତାର କିଛି ଭଲ ଲାଗିବ ନିଜର ଫିରି ନହେଲେ ଏ ଭକ୍ତ ସଙ୍ଗ କରିକି ଗୁରୁ ବୈଷ୍ଣବଙ୍କ ସଙ୍ଗ କରିକି ଆମ ଆତ୍ମୀୟତା ପଢା ନହେଲେ ନାରଦ ମୁନି ଆମର ଯେତେ ବଡ ବଡ ଦେଖ ଚତୁର୍ଶନକ ନାରଦ ମୁନି ନବଯୋଗେନ୍ଦ୍ର ବଡ ବଡ ସାଧୁମାନେ ମାନେ କାହିଁ ସେଥିରେ ପକେଇ ଯାଉଥିଲେ କାହିଁ ସେ ଦେଖିଲେ ଭଗବାନ କେତେ ଡିଅର ଭଗବାନ କଥା ଶୁଣାଯାଏ ବିଭିନ୍ନ ସକାଳ ପାଖକୁ ପଡ଼ାଇ ଜ୍ଞାନ ପାଇଁ ନୁହେଁ ତାଙ୍କର ପ୍ରଭୁଙ୍କ ପ୍ରତି କେତେ ଆତ୍ମୀୟତା ରହିଛି ସେ ଭାବଟା କ'ଣ କରନ୍ତି ସେଇଟାକୁ ଦେଖିବ ନା ସେଥିପାଇଁ ଶୁକ୍ରଦେବ ପରିଧି କୁମାର ଭାଗବତ କହୁଥିଲେ ନାରଦ ମୁନି ବ୍ୟାସଦେବ ଯୋଉ ବସିଥିଲେ ତାକୁ ଲାଗୁଥିଲା ଆଜି ହିଁ ଭାଗବତ ମୁଁ ନୂଆ ଭାଗବତ ସେ ଲେଖା ସିଏ ରଚନା କରିଛନ୍ତି ନାରଦ ମୁନି ଭାଗବତ ଶୁଣିଛନ୍ତି କି ତାଙ୍କର ତାକୁ ଲାଗୁଥିଲା ଏଟା ନୂଆ ଜିନିଷ ଆମେ ପ୍ରଥମ ଥର ଶୁଣୁଛୁ ଶୁକ୍ରଦେବ ଦେଖୁଛନ୍ତି ସେ ବସିକି କେମିତି ଶୁଣୁଥିଲେ ଲେଖକ ବସିକି ଶୁଣିବେ କି ତା କଥାଟା ତାଙ୍କ ଗୋର ଲାଗିବ କହିଲେ ନାଇଁ ନାଇଁ ତା ସହିତ ନାରଦଙ୍କୁ ଲାଗୁଥିଲା ଇଏ ଗୋଟେ ନୂଆ ନୂଆ ଜିନିଷ କହୁଛନ୍ତି କାହିଁକି କହୁଛନ୍ତି ନା ସୁଖଦେବଙ୍କର ଯୋଉ ଆତ୍ମୀୟତା ଭଗବାନ କୃଷ୍ଣଙ୍କର ଦେଇଛି ସେଟା ତାଙ୍କ ବାକ୍ୟରେ ପ୍ରକାଶ ଆମେ ଯୋଉ ବିଭିନ୍ନ ଶ୍ରୋତା କଥା ଶୁଣନ୍ତି ଏଗୁଡ଼ା ସବୁ ଜ୍ଞାନ ମନକୁ ନୁହେଁ ବଢିଆ କଥାଟା କହିଲେ ତାପରେ ମନ ଦେହକୁ ଦେବ ଆମେ କେବଳ ତାଙ୍କ ଆତ୍ମୀୟତା ଦେଖିବା ପାଇଁ ଯେମିତି ପିତାମ ଭୀଷ୍ମ ସର ଛାଡ଼ିଲା ବେଳକୁ ସମସ୍ତେ ଆସିବେ ନାରଦ ନାରଦ ଶୁକଦେବ ଗୋସ୍ୱାମୀ ଶିଷ୍ୟ ସ୍ୱଶିଷ୍ୟ ବାଦରାୟଣ ଶିଷ୍ୟ ଧରିକି ସମସ୍ତେ ନାରଦ ଧୌମ ବ୍ୟାସ ସମସ୍ତେ ଶିଷ୍ୟ ଧରିକି ଆସିଥିଲେ କାହାକୁ ପିତାମ ଭୀଷ୍ମ ଜ୍ଞାନ ପାଇଁ ନୁହେଁ ତାଙ୍କର କୃଷ୍ଣ ପ୍ରତି କେମିତି ଆତ୍ମୀୟତା ଅଛି ସେ ଭଗବତ ଭଗବାନ କୃଷ୍ଣ ଆସିଯାଇଛନ୍ତି କୃଷ୍ଣ ଆସିଛନ୍ତି ପିତାମ ଭୀଷ୍ମ ସରସଜ୍ଜାରେ ଅଛନ୍ତି ଏଠି ଗୋଟେ କିଛି ଆତ୍ମୀୟତା ପ୍ରସଙ୍ଗ ଚାଲିବ ତାଙ୍କ ରିଲେସନସିପ୍ କିଛି ଗୋଟେ ବାହାରିବ କାରଣ ପିତାମ ନାରଦଙ୍କର ଜ୍ଞାନ କମ ଥିଲା ପିତାମ ଭୀଷ୍ମ ନା ବ୍ୟାସଙ୍କର କମ ଥିଲା ସୁଖଦେବଙ୍କର କମ ସେମାନେ କାହିଁକି ଆସିଥିଲେ ସମସ୍ତେ ଯୋଉ ସାଧୁ ସଙ୍ଗ କରନ୍ତି ତା ସଙ୍ଗେ ଏଇ ଗୋଟେ ପଏଣ୍ଟ ଦେଖ ଇଏ ଭଗବାନ କେତେ ଭଲ କରୁଛି ତାକୁ ତୁମେ ସେଟା ଶିଖି ଆଉ ଇଏ ମୁଁ ଜ୍ଞାନ ଗୁଡାକ ନେଇକି ତୁମେ କ'ଣ ଡାକ ତୁମ ଜ୍ଞାନ ନେଲେ କ'ଣ କହିବ ଆତ୍ମୀୟତା ହବଟା ନା ତୁମେ ଜ୍ଞାନ ଗୁଡାକ କ'ଣ କାମ କରିବ କିଛି କାମ କରିବ ଅପର ଉପତ ଜନ୍ମ ପରଜନ୍ମ ପ୍ରଥମେ ଆପଣ ପ୍ରଥମେ କହିଛନ୍ତି ଆପଣଙ୍କର ଜନ୍ମ ପରେ ସୂର୍ଯ୍ୟଦେବଙ୍କର ଜନ୍ମ ପୂର୍ବରୁ আপনার কেমনি করে জানো এই পূর্ব ব্যক্ত কেমন ভালো গীতা এটা কথা এই কথা বলতে সন্দেহ আলাদা পরিপ্রশ্ন আলাদা সন্দেহাত্মা ব্যক্তি সব কথা সন্দেহ করে তার বদ নেচার সে কেবল এই সাধুগুরুঙ্কর সঙ্গে ওই সরল হইপার তার ডাউট নেচার যে আমাকে উঠিল ব্যক্তি পরিবর্তন করিবা কেবে সম্ভব তা স্বভাব তাও সরল রাস্তা ছাড়ে না সে উদাহরণ দিয়ে পানিটা পানিটা মক্কা না সেটা জলের কিছু মক্কা সিধা আছে মাছটা কেমন কোন হচ্ছে পানি পক্ষীটা কেমন যাবে পানি দেখুন যাচ্ছে না জোকুকু ছাড়া দেওয়া জোকুকু দেন জোকটা সে কোন করিব তো যেতে কোন সিধা যা সে সব বলিব কাইকি তার স্বভাবটা আছে উদাহরণ দিয়ে আছে আরে জল বক্র নুহে তার স্বভাবটা বক্র তুই এত বুঝলি কাই এত কষ্ট পাই যা তুই সিধা যা দেখুন আচ্ছা তো না সিধা যা সিধা যা পড়ছে কৃষ্ণস্য সনাতনত্বে সর্বজ্ঞেচঃ কৃষ্ণ যদি সনাতন আর সর্বজ্ঞ সংকমান অনভিজ্ঞান জীবনকর সন্দেহ রয়েছে জীবন অনভিজ্ঞ নিরা কর্তুম তাঙ্কর সন্দেহকে দূর করিয়া পাই অর্জুন উপাচ্য অর্জুন করেছে যেতে প্রশ্ন ভাগবত আসছেন গীতার আসছেন এটা পরিচিত প্রশ্ন নুহে কি এটি অর্জুনকর প্রশ্ন নুহে বিদুরঙ্কর প্রশ্ন নুহে ইয়ে সব হচ্ছে জীব মানকর কল্যাণ পাই তাঙ্ক অন্তরে আধুনিক আপন বর্তমান জন্ম হয়েছেন পরম পরাচীন অতি পূর্বে অপরম ভগবত জন্ম পরে জন্ম অতি পূর্বে সূর্য দেব আপন হলে আধুনিক অতি পূর্ব ব্যক্তিকে আধুনিক হয়ে আপনি কেমনি ভগবত গীতা করেন সে কথা সে কোন বিবস্বতে যোগ মুক্ত বাণী এরকম কথা হয় তাদের বিজানি প্রত্যয় প্রত্যয় মু কেমতি জানি যে আপনার অতি প্রাচীন সূর্যদেব আপনার আধুনিক হয়ে ভগবত গীতা করলে কেমন জানি অর্জুনকর সনাতনত্ব ভগবান শ্রীকৃষ্ণকর সনাতন আর সর্বজ্ঞত্ব সর্বেশ্বরত্ব প্রতিপাদন করে আমি প্রশ্ন করছি আচ্ছা অর্জুন কহ আপনার এটা কোথায় না প্রকৃতির অর্জুন জানি কৃষ্ণ ভগবান বলে অর্জুন জানিস কৃষ্ণ ভগবান জানতে সে করে নাই জানিস প্রমাণ দিল শাসন গীতা বাণী পড়ছ ন খলু সর্বেশ্বরত্ব এনম কৃষ্ণ অর্জুন এবং মা ব্যতী কে ভাবেও নি অর্জুন জানিনছিল যে কৃষ্ণ সর্বেশ্বর মানে এই প্রশ্ন করে কি ভাবে অর্জুন মধ্যে সন্দেহ অর্জুন সন্দেহ করুনাহান্তি অন্য মানুষের সন্দেহকে নিবারণ করিয়া পাই কোচ প্রমাণ দিল ন খলু নিশ্চিত ভাবে তুমি ভাবনি যে সর্বেশ্বরত্ব এনম কৃষ্ণ অর্জুন সর্বেশ্বর হেতু কৃষ্ণ অর্জুন ন ব্যতি কৃষ্ণ যদি সর্বেশ্বর অর্জুন এটা জানি জানি নথিলে এটা তুমি ভাবনি তস্য নরক্ষ তত অবতার ত্বেনম তত রূপ্যা তত তত রূপ্যে তুমি ভাবো নি কি যে প্রশ্ন করে অর্জুন কারণ জানিলে সে কৃষ্ণ ভগবান বলে আরে তুমি জানিয়ে দরকার অর্জুন হচ্ছে নর অবতার নরনারায়ণ নরনারায়ণ তাঙ্কের প্রবেশ করেছিল কৃষ্ণ অর্জুন নরনারায়ণের অবতার মানে অংশ ভাবি করি নরনারায়ণ সে ভারত সম্প্রদায়ের লোক এটা কহিবে নরনারায়ণ ঋষি তাঙ্ক অংশে কৃষ্ণ আউ অর্জুন হয়েকি আসছেন নর হলে কি অর্জুন নারায়ণ নারায়ণের অংশ নাই নরনারায়ণ ঋষি কৃষ্ণ অর্জুন মধ্যে কৃষ্ণ অর্জুন সব নিত্য এই অধ্যায় আসবে ভাগ্যই ভাবে উচিত না যে অর্জুন জানি না কৃষ্ণ ভগবান সেখানে সন্দেহের প্রশ্ন করেন সেটা হচ্ছে দেখেছি ভগবান তো বিশ্বরূপ দেখে নাহান্তি অর্জুন কেমন জানলে ভগবান সেটা সে কহুছি যদি অর্জুন সাধারণ মানব বলে ভাবুন্তি সেটা ভুল ধারণা কারণ অর্জুন জানিছেন হচ্ছে ভগবান প্রমাণ দিলে দুইটা প্রমাণ সে নরবতা দ্বিতীয় সে কহিলেন পরব্রহ্ম পরম ধর্ম সে জানিছেন জানি কাহিঁকি প্রশ্ন কলে না সর্বজ্ঞত্ব সনাতনত্ব প্রতিষ্ঠা করিবা পাইঁ যেমন অজ্ঞ ব্যক্তি অছন্তি জানি না তাঙ্ক শঙ্কা ও সন্দেহকে বিদ্রোহিত করিয়া আমি আমার প্রশ্ন পচারি কিন্তু দেবক্যা জাতত্বেন মনুষ্য ভাবেন চ অভূত ইত্যাদি চ অভ্যুদিতাম তথা সনাতনত্ব সার্বজ্ঞিক বিষয় অজ্ঞ শঙ্কা অবকর্তুম অপরম ইত্যাদি বুঝছে প্রশ্ন করিয়া কোন দরকার যদি অর্জুন জানিলে সে নরবতার হিসাবে জানিলে কৃষ্ণ ভগবান পরম পরম ধাম প্রশ্ন করে কোন আবশ্যক আছে লোকমান মানুষ কৃষ্ণ মানুষ বলে কাহিঁকি ভাবতে সে শঙ্কাটাকে দূরীভূত করবে কোণ না কিন্তু দেবকীয় জাতত্বেন মনুষ্য ভাবেন সে দেবকী কতটা জন্ম হয়েছেন দেবকীকর পুয় ভাব কোন ভগবান মানুষ ভাব মানুষ ভাবে কাজ রয়েছে সে গোড মানে কোণ করবে তোম গাঁ সে গোড় খেলতে নাকি সে কোণ করবে গোড় মান কে কৌশি পকড়া গেলে ঘরে ন রুতি গৌড়ে গড় অধম জাতি ধনবসা বৃন্দ বাড় মনে বুলতি দিদি তাহলে এটা অধম জাতি বলে সে রাখবে কোণ কৃষ্ণ আম কূলরে আম কূলরে আসছেন কৃষ্ণ সেখানে সে বাড়ি খেড়ে কি সকল পালন করতে বাড়ি খেড়ে আমার আসছেন কৃষ্ণ কৃষ্ণ গৌড় কাহিনী কৃষ্ণ বাহ হয়েছিল দেখলো ভগবান বাহ ଲୋକମାନେ ସେ କହିବେ ନା ଏ ଭଗବାନଙ୍କର ଯେତେ ସ୍ତ୍ରୀ ଥିଲେ ତାଙ୍କ ସହିତ ଘର ସଂସାର କରିଥିଲେ ଆଉ ସେ ଲୋକଙ୍କୁ ପଚାରିଦେଲେ ସେ ବୁଝିବେ ତାଙ୍କ ଛୁଆ ବାହାର କଣ ତୁ ଯାହା ଡାକୁ ସେ କଣ କରିଛି ତ୍ରିପୁଡ଼ି ମାନେ ସବୁ ମନୁଷ୍ୟ ହବ ନା ତାଙ୍କର ନା ତାଙ୍କ ମା ହଉଛନ୍ତି ଦେବ କି ବାପା ହଉଛନ୍ତି ବସୁଦେବ ପାହାଚରେ ଆସିଛନ୍ତି ସଂସାର କରିଛନ୍ତି ଆଉ ତୁ କେମିତି କଣ ଭାବୁଛି କୋଉଠି ଲେଖା ହେଇଟା କାହିଁକି ତାଙ୍କର ଭାବ ଡାକ ସିନା ମନୁଷ୍ୟ ଭାବ ଏଠି ଲେଖିଲେ କିନ୍ତୁ ଦେବକୀୟ ଜାତତ୍ୱେନ ମନୁଷ୍ୟ ଭାବେନ ଚ ଅଭ୍ୟୁଦିତମ ତତ ସନାତନତ୍ୱମ ତତ ସାର୍ବଜ୍ଞିକ ବିଷୟ ଅଜ୍ଞମ ଦେବକୀଙ୍କର ପୁଅ ଭାବରେ ଜନ୍ମ ହେଇଥିବା ହେତୁ ଲୋକ ତା କଣ କରନ୍ତି ମନୁଷ୍ୟ ଭାବ ମନୁଷ୍ୟ ଅତି କପଟ ମହାନୁଷ ଭାଗବତର ପ୍ରଶ୍ନ କରା ଭଗବାନ ଏମିତି ମନୁଷ୍ୟ ନୁହଁ ଅତିମର୍ତ୍ତି ଏନ ଅତିମର୍ତ୍ତି ଗୋଟେ କପଟ ଓ କପଟି ଲୋକ ଗୋଟେ କପଟିଆ ଗୋଟେ ରୋଲ୍ କରେ ତ ଧରିପାରିବ ଭଗବାନ ମନୁଷ୍ୟମାନଙ୍କୁ ଆକର୍ଷଣ କରିବା ପାଇଁ ମନୁଷ୍ୟ ଭଳିଆ କାମ କରିଛନ୍ତି ଯେତେବେଳେ ପଶୁମାନଙ୍କ ଭଗବାନ ଯାଉଛନ୍ତି ସବୁ ଜୀବ ମତେ ଭଗବାନ ସେଥିରେ ସବୁ ଅବତାର ନାହିଁ ପଶୁପତି ଅବତାର କାହିଁକି ନାହିଁ ଯେତେବେଳେ ଶୁକ୍ର ଅବତାର ନେଲେ ଶୁକ୍ରମାନେ କଣ ଭାବିବେ ଭଗବାନ ଆମ ଜାତୀୟ ଆରେ ଇଏ ଅଭିମାନ କରିକି ସେ ଜୀବ ଗୁଡାକ ପାର ହେବେ ଯେତେବେଳେ ଘୋଡ଼ା ଭଗବାନ କଣ ଆସିବେ କଣ କାଲି ଭାଇ ଘୋଡ଼ା ଭଗବାନ ଭାବିଲେ ଭଗବାନ ଆମର ସିଂହ ମତ୍ସ୍ୟ ଭଗବାନ ସବୁ ଅବତାର ଏଇଥିପାଇଁ ନେଇଛନ୍ତି ନା ସବୁ ଅବତାର ନବାର କାରଣ ସବୁ ଜୀବ ଭାବି ପ୍ରଭୁ ଆମର ଏ ଅଭିମାନ ସେ ପାରେ ଭଗବାନ ଭଳିଆ ଦୟାଳୁ କିଏ ଅଛି ଆମର ସେ କଣ କହିବା ଭଗବାନ ତେଣୁ ଲୋକମାନଙ୍କୁ ଝିଅ ପ୍ରଭାବରେ ବୁଝୁଛ ନା ନାହିଁ ବୁଝୁଛନ୍ତି ଲୋକଙ୍କୁ ମାଛ ଖାଅନି କି ବୁଝିବ ନା ଲୋକ କାଇଁ ମାଛ ଖାଇବେ ଭିଟାମିନ ଦେଇଛି ତାକୁ ମାଛ ଖାଇଲେ ମାଛ ଭଗବାନ କଣ ହେଇଥିଲେ ମତ୍ସ୍ୟ ଅବତାର ହେଇଥିଲେ ଭଗବାନ ଅବତାର ହେଇଛି ଭଗବାନ ସବୁ ଜୀବକୁ ଆକର୍ଷଣ କରିବା ପାଇଁ ମନୁଷ୍ୟକୁ ଆକର୍ଷଣ କରିବା ପାଇଁ ମନୁଷ୍ୟ ଭାବଟା ଧରିଛି ଭଗବାନ ମନୁଷ୍ୟ ନୁହନ୍ତି କପଡ଼ା ଅତିମର୍ତ୍ତ୍ୟ ତାଙ୍କ ସୁଖ ତାଙ୍କର ଲୀଳା ହଉଛି ଅତିମର୍ତ୍ତ୍ୟ ମର୍ତ୍ତ୍ୟପୁରର କେହି କରିପାରିବେ କଣଟା କଣ କରିପାରିବେ କଣ କୃଷ୍ଣ କଣଟା ଅଭିନୟ କରିବେ ବଇଁଶ ବୋଲି ବୁଝିପାରିବେ ହଁ ବୈଶି କଣ ଆଜିକାଲି ଆର୍ଟିଷ୍ଟ ମାନେ ବଇଁଶ ବୋଲି ଦେଉଛନ୍ତି ନା ବୈଶ ବୋଲି କୃଷ୍ଣ ଭଳିଆ ଠିଆ ହେବ କୃଷ୍ଣ ଭଳିଆ ଠିକ କେଶ ଠିଆ ହେଇଗଲେ ଦେଖିବା ବୁଝିପାରୁଛନ୍ତି କିଛି ନାହିଁ କୃଷ୍ଣ ଭଳିଆ ଠିଆ ହେଲେ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଭୋଗ ଲାଗିବ ତାପରେ କଣ କରିବ କୌଣସି କାର୍ଯ୍ୟ ଭଗବାନ ଅତିମର୍ତ୍ତ୍ୟ ଉପରେ ଲୀଳା କରିଛି ସେଥିପାଇଁ ସେ ଭଗବାନ ମନୁଷ୍ୟ କେବେ ହେଲେ କୌଣସି ଜିନିଷକୁ ଅନୁକରଣ କରି ଭଗବାନ ପାଖରେ ପହଞ୍ଚିପାରିବ ନାହିଁ କି ତାଙ୍କ ଲୀଳା କରିବ କିନ୍ତୁ ମନୁଷ୍ୟ ଭାବ ହେତୁ ଗୋଟେ ଅଡୁଆ କହୁଛନ୍ତି ଏଠି କହୁଛନ୍ତି ମନୁଷ୍ୟ ଭାବେନ ସେ ଅଭ୍ୟୁକ୍ତି ତାହା ଯେହେତୁ ମନୁଷ୍ୟ ଭାବରେ ସେ କଣ କରିଛନ୍ତି ନା ସବୁ କିନ୍ତୁ ଦେବକୀୟ ଜାତ ତେଣୁ ମନୁଷ୍ୟ ଭାବରେ ଅଭ୍ୟୁଦିତା ଯେହେତୁ ଦେବକୀ ଦେବକୀଙ୍କର ପ୍ରଥମେ ଜାତ ହେଇକି ମନୁଷ୍ୟ ଭାବରେ ସବୁକିଛି ସେ ଲୀଳା କରିଛନ୍ତି ତତ୍ ସନାତନତ୍ୱ ତତ୍ ସାର୍ବଜ୍ଞ ତାଙ୍କର ସନାତନ ସେ ସନାତନ ପୁରୁଷ ଆଉ ସର୍ବଜ୍ଞ ବିଷୟ ଅଜ୍ଞ ଅଶଙ୍କା ଅପାକରତୁ ଏ ଅଜ୍ଞମାନଙ୍କର ଶଙ୍କାକୁ ଦୂର କରିବା ପାଇଁ ପର ଇତି ଉଚ୍ଚତି ଏ ପ୍ରଶ୍ନଟା ପଚାର ଅର୍ଜୁନ ଜାଣିଥିଲେ ସେ ହେଉଛନ୍ତି ନରବତା ଆଉ ପରବ୍ରହ୍ମ ପରମଧାମ ଗୀତାରେ ଜଣାପଡ଼ୁଛି ଅର୍ଜୁନ ଜାଣିଛନ୍ତି କୃଷ୍ଣ ହେଉଛନ୍ତି ଭଗବାନ କେବଳ ଲୋକମାନଙ୍କ ପାଇଁ ପଚାରିଲେ କାହିଁକି ନା କୃଷ୍ଣ ଦେବଙ୍କର ପୁତ୍ର ରୂପରେ ଆସିଥିଲେ ତାଙ୍କୁ ସାଧାରଣ ମନୋଭାବରେ ଲୋକମାନେ ଜ୍ଞାନ କରିବେ କିନ୍ତୁ ସର୍ବଜ୍ଞତ୍ୱ ସନାତନତ୍ୱକୁ ବୁଝିପାରିବେ ନାହିଁ ସେଟା ସେ ପଚାରୁଛନ୍ତି ସର୍ବେଶ୍ୱର ସଯଥା ସତତ୍ତ୍ୱବେତି ନ ତଥା ଅନ୍ୟ ଆଚ୍ଛା ବର୍ତ୍ତମାନ ପ୍ରଶ୍ନ ଆସିବ ଅର୍ଜୁନ ଯଦି ଜାଣିଥିଲେ ଅର୍ଜୁନ କହିଦେବା ଦରକାର ଥିଲା ଭଗବାନ କାହିଁ କହିବେ ଭଗବାନ ନିଜ ମୁଖରେ କାରଣ କରିବା ପର ଶ୍ଳୋକରେ ଅପର ବହୁତ ଜନ୍ମ ପରଜନ୍ମ ଆରମ୍ଭ କରିବି ବହୁତ ବ୍ୟତୀତ ନିଜର ମାନେ ତମର ଚାରିଜଣ ମୁଁ କାହିଁକି ଆସେ ଯଦା ଯଦା ଧର୍ମସ ଭଗବାନ କହିବେ ଅର୍ଜୁନ କାହିଁକି କହିଦେବେ ଅର୍ଜୁନ ଜାଣିଥିଲେ ନରମ ତାର ପରମ ପରମ ଧାମ ସେ କହିଲେ ନା ଅର୍ଜୁନ କହିଛନ୍ତି ସେ ବିଧାନ ଦିଏ ସେ ପୁରା ସପୋର୍ଟ ଦେଖିକି କହିବେ ଶ୍ଳୋକକୁ ସେ ପୁରା ତାକୁ ପ୍ରକାଶ ପାଇଁ ସେଇଟାକୁ ଚୁଜ୍ କଲେ ଗୀତାରେ ଆକୁ ଚୁଜ୍ କଲେ ଏ ତତ୍ତ୍ୱ ଜିନିଷ ଅର୍ଜୁନ ଦେଶକୁ ଚୁଜ୍ କଲେ ଏଇଟା ସିଦ୍ଧାନ୍ତ ଶାସ୍ତ୍ର ବେଶୀ କଥା କହୁଛନ୍ତି। ସର୍ବେଶ୍ୱର ସଯଥା ସତତ୍ତ୍ୱମେତି ନ କଥା ଅନ୍ୟ, ସିଏ କିଭଳି ଭଗବାନ ସିଏ ସର୍ବେଶ୍ୱର କେବଳ ସିଏ ଜାଣନ୍ତି, ଆଉ କେହି ଜାଣନ୍ତି। ସିଏ କହିଲେ ଠିକ, ନିଜ ବିଷୟରେ କିଏ କହିପାରିବ? ନିଜ ବିଷୟରେ ମଣିଷ କେବେ କହିପାରିବ? ମଣିଷ ନିଜ ବିଷୟରେ କହିପାରିବ? କେବଳ ଯାହା କହିପାରିବ ମୁଁ କେମିତି ଖାଏ, ମୋ ସ୍ୱଭାବ କେମିତି ଏତିକି କହିପାରେ, ମୁଁ ନିଜ ବିଷୟରେ ଯଦି କହିପାରିବ ତୁମେ ଏବେ ଅଛ, ତୁମ ଗୁଣ କାଲି କ'ଣ ହେଇଯିବ, ତୁ କାଲି ଆଉ ଗୋଟେ ତମ ଗୁଣ ହେଇଯିବ, କି କାଲି ରଜଗୁଣ ହେଇଯିବ। ତେଣୁ ଭଗବାନଙ୍କର ଭଗବାନ ସେ କାହିଁକି, ତାଙ୍କର ଡେଫିନେସନ୍ ଗୋଟେ, ଭଗବାନ ନିଜକୁ ଜାଣନ୍ତି ବା ପ୍ରତିଜୀବକୁ। ମଣିଷ କ'ଣ ନା, ମଣିଷ ଭଗବାନଙ୍କୁ ଜାଣେ, ସେ ନିଜକୁ ଜାଣେ, ମୁଁ ଠିକ୍ କରୁଛି କି ଭୁଲ କରୁଛି, କ'ଣ ମୁଁ କରିବି କ'ଣ ନାହିଁ, ଗୋଟେ ଅନ୍ଧକାର ଭିତରେ ଅନ୍ଧାର ବାଡ଼ି ଖୋଲିଲା ନା, କ'ଣ ଭାବିଲୁ ଜାଣିଥିଲୁ ତୁମେ ଦେଢ଼ ବର୍ଷ ହେଲା କ'ଣ ନା, ମୋର ଏମିତି ହେଇଯିବ ମୋର ସେମିତି, ତ ତୋତେ ପେଟରେ ଦେଖିଲାକୁ ଏଇ ଗ୍ୟାସ ନା କ'ଣ କ'ଣ ହେଇଗଲା ଜାଣିଛୁ, ତୁ ଦିଆ ତୁମେ ତୋର ପଚାର କରୁଛ ଏଇଟା ଖାଇବୁ ସେଇଟା ଖାଇବୁ, ତୁମ ଦେହ ଭିତରେ କେତେ କଷ୍ଟ କରୁଛୁ ତୁମେ ଜାଣିଲ, ମଣିଷରେ କି ବୁଦ୍ଧି କୁହ, ମଣିଷ ତା ନିଜକୁ ଜାଣେ, ଆଉ କାହାକୁ ଜାଣିନି ଭଗବାନ ଜାଣେ। ଆଉ ଭଗବାନ କିଏ, ସେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ତାଙ୍କର ଅଛି, ଆଉ ଏଇ ଜଗତର ସବୁ ଜୀବ ବିଷୟରେ ଜ୍ଞାନ, ସେଥିରେ ସେ ଭଗବାନ। ଭଗବାନ କେବଳ ଭଗବାନ କଥା କହିପାରିବେ, ଜୀବ ଭଗବାନ କଥା କେବେ କହିପାରିବେ, ସେଥିପାଇଁ ସେ ଅର୍ଜୁନ କହୁଛନ୍ତି ମୁଁ ଏଇ ପ୍ରଶ୍ନଟା ପଚାରିଦେଲେ ଭଗବାନଙ୍କୁ ଏ କଥାଟା କହିଦେବେ, କୌଣସି ଜୀବ ଆଉ ସନ୍ଦେହ କରିବେନି ଭଗବତ ଗୀତା, ଯେ ଭଗବାନ ଅର୍ଜୁନଙ୍କୁ ସରି ଗୁରୁସ୍ଥାନଙ୍କୁ ଗୀତା ଦେବେ। ତେଣୁ ଲୋକ ମୁଁ ଏଇ ପ୍ରଶ୍ନଟା ନ ପଚାରିବି, ଲୋକଙ୍କ ସନ୍ଦେହ ସବୁ ପାଇଯିବ। ତେଣୁ ସେ କହିଲେ ନାହିଁ, ଭଗବାନ କହିବା ଦରକାର ସେ କିଭଳି ସର୍ବଜ୍ଞ କିଭଳି ସମାନ, ତାଙ୍କ ମୁଖରେ ସେ କୁହ, ସେ ଏଠି କହିଲ ସର୍ବେଶ୍ୱର ସ ଯଥା, ସେ କିଭଳି ସର୍ବେଶ୍ୱର ସ୍ୱତତ୍ଵ ତାଙ୍କ ତତ୍ତ୍ୱ ବ୍ୟତି ନ ତଥା ଅନ୍ୟ, ତାଙ୍କ ତତ୍ତ୍ୱଟାକୁ ସିଏ ହିଁ ଜାଣନ୍ତି ଆଉ କେହି ଜାଣନ୍ତି ନାହିଁ। ତନ୍ମୁଖା ତନ୍ ସ୍ତନ ମୁଖା ମୁଖାଙ୍କ ଯା ଦେବ ତଦ ରୂପ ତଦ ରୂପ ତତ୍ ଜନ୍ମ ଆଦି ପ୍ରକାଶ ନିୟମ ଲୋକ ମଙ୍ଗଳ। ଅର୍ଜୁନ ପ୍ରଶ୍ନ କରେ, ଅର୍ଜୁନ ପ୍ରଶ୍ନ କରେ ତାତ୍ପର୍ଯ୍ୟ ଏଇଠି ଟିକେ ରଖେ, ସେ ସର୍ବେଶ୍ୱର ସର୍ବଜ୍ଞ ଏଇଟା ଦେବକୀ ନନ୍ଦନଙ୍କର ପୁତ୍ର ହେଇଛନ୍ତି ବୋଲି ଲୋକମାନେ ବିଶ୍ୱାସ କରିପାରିବେନି, ଯେହେତୁ ମନୁଷ୍ୟ ଭାବକୁ ରଖିଛନ୍ତି ଅଜ୍ଞ ଲୋକମାନେ ଜାଣିପାରିବେନି, ସେଥିପାଇଁ କ'ଣ କଲେ ମୁଁ ଏମିତି ପ୍ରଶ୍ନ ପଚାରିବି ତାଙ୍କ ତତ୍ତ୍ୱଟା ସେ ତାଙ୍କ ମୁଖରେ କହିବେ, କ'ଣ କହିବେ, ତନ୍ ତତ ତନ୍ ମୁଖାଙ୍ଗ ଯା ଦେବ ଏଇଠୁ ତାଙ୍କ ମୁଖାଙ୍ଗୁଜ ମୁଖପଦ୍ମରୁ ତତ୍ ରୂପ ଜନ୍ମାଦି ପ୍ରକାଶନୀୟ ଲୋକ ମଙ୍ଗଳା, ତାଙ୍କ ରୂପ କେମିତିକା ତାଙ୍କର ଜନ୍ମ କେମିତିକା ସେ ସବୁ ନିଜେ ପ୍ରକାଶ କରେ, କାରଣ ତାଙ୍କ କଥାଟା ସିଏ ଜାଣେ, ସେ କହିଦେବେ ସେଥିରେ ଲୋକମାନେ ଶୁଣିଲେ ତାଙ୍କର ମଙ୍ଗଳ ସେଟା କହିବେ। ପ୍ରଶ୍ନ ପଚାରିଲା ବେଳେ କହିବି, ପ୍ରଶ୍ନ ପଚାରିଲେ କାହିଁ ଭଗବାନ କହିଛୁ, ତଦର୍ଥଂ ସ୍ୱମହିମାନ ପ୍ରବଦନ ବିକଥନାୟ ସ ଆକ୍ଷେପ୍ୟ କିନ୍ତୁ ସ୍ତବନୀୟ, ନିଜର ମହିମା ବିସ୍ତୃତ ରୂପେ କହିବାକୁ ଯାଇ ବିତର୍କ ସ୍ତରରେ ଆକ୍ଷେପ୍ୟ ବିଷୟ କିନ୍ତୁ ଦୟାବଶତ ଏହା ସ୍ତୁତିର ଯୋଗ୍ୟ। ମାନେ ଭଗବାନ ମୁଖପଦ୍ମରେ ଯେଉଁ ଜିନିଷଟା କହିବାଟା ଜୀବର କଲ୍ୟାଣ ହବ, କେହି ଭଗବାନ ଯଦି ନିଜ ମୁଖରେ ନିଜର ମହିମା କୀର୍ତ୍ତନ କରିବେ ତାହେଲେ ଏବେ କଣ କହୁଛନ୍ତି ନା, ବିତର୍କର କିଛି ନାହିଁ କିନ୍ତୁ ତାଙ୍କର କୃପାର କଥା ସ୍ମରଣ କରି ଆମେ ସ୍ତବ କରିବା ଉଚିତ, କାରଣ ଭଗବାନ ଏଇଟା କହିଛନ୍ତି ଆଉ ବିତର୍କ ଆସିବେ। ଯଦି ଅର୍ଜୁନ କିଛି କହିବେ ପରମ ରମ ପରମ ଧାମ ବୋଲି ପ୍ରଭୁତା ପରବର୍ତ୍ତୀ ଶ୍ଳୋକରେ କଣ ଲେଖୁଛନ୍ତି, ଆହୁସ୍ତ ଋଷୟ ସର୍ବେ ଦେବର ଦେବର୍ଷି ନାରଦ ସ୍ତଥା, ମୁଁ ଖୋସାବାଦୀ କରି କହୁଛି ଲେଖିଛନ୍ତି ଦେବ ଅସିତ ଦେବର ଅସି ଶିଶୁ ଅଛି ପରମ ରମ ପରମ ଧାମ, ମୁଁ କହୁନି ମୁଁ ଖୋସାବାଦୀ ଭାବରେ ଆପଣଙ୍କ ଭକ୍ତ ହେଇଯାଇଛି ବୋଲି ମୁଁ କହୁନି, ଏମାନେ ବି କହିଛନ୍ତି। ତେଣୁ ଅର୍ଜୁନ କହୁଛନ୍ତି ମୁଁ ଯଦି ଏ ପ୍ରଶ୍ନଟା ନ ପଚାରିବି, ଭଗବାନ ଯଦି ନ କହିବେ ତାଙ୍କ ବିଷୟରେ ମୁଁ କହିଲେ ଲୋକ ବିତର୍କ କରିବେ, ଏଇଟା ବିତର୍କର ବିଷୟ ନୁହେଁ, ଭଗବାନ ନିଜେ କହିଲା ପରେ ତାଙ୍କର କୃପା, ଆଉ ଭଗବାନ କୃପା କରିକି ଛିଡ଼ା କରେ, ଆଉ ଭାଗବତ କାହିଁକି କହୁଛେ ଗୀତା କାହିଁକି କହୁଛେ, ଭଗବାନ ନିଜ ଜିନିଷଟା କିଏ ନିଜେ କହିବେ, ନିଜର ସବୁ ଜିନିଷ କିଏ ନିଜେ କୁହନ୍ତି, ଜଣେ ବ୍ୟକ୍ତି ସେ ଭଗବାନ মানুষ না নিজে 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 কোয়া কিছু কি সোনার পায় পায় নিছ পায় আর ভগবান নিজে কথা রাখি দিতে কই জি এত বড় তা কথা নিছে তে রিজার্ভ করে রাখে ভগবান নিজে কথা তো কই যদি কি আমরা কৃপা করি গোটা জীবটা অবশ্যই চা আ ভিতর মে আসি এটা ভিতর কর বিষয় না তচ্চ মনুষ্যাকৃতি পরম ব্রহ্ম স্তবরূপম জন্মাদিক লোক বিলক্ষণম কিংবিধম কিমার্থম কিং কালম ইতি বিজ্ঞাপে বিজ্ঞস্য অপি অজ্ঞবত প্রশ্ন আশঙ্কা নিরাশক প্রতিবচনার্থম এটি কে ভাবিওনি সে কোচনি সে মনুষ্য কৃতি পরম ব্রহ্ম তাঙ্কর রূপ জন্ম সহিত জগতর লোকঙ্ক সহিত বিলক্ষণ পৃথক এই ভগবান যাহা বর্তমান এই কালকে আমি যাহা শুনিবা মনুষ্য আর ভগবান ভিতরে কোন পার্থক্য তুমি সব কম্পেয়ার করি না এটা বিলক্ষণটা দেখিয়ে অর্জুন প্রশ্ন পচারে আপন আধুনিক সি হলে পুরাতন অতি প্রাচীন সূর্যদেব আপন তুমি কেমন গীতা কে এই যে প্রশ্নটা পচারে কেবল অজ্ঞ লোক মান শঙ্কা বিদূরিত করা কারণ ভগবান হচ্ছেন মানব উপরে লীলা করছেন তাঁর দুইটা তত্ত্ব কি জাঁপার না গোটে সনাতন গোটে সর্বজ্ঞাত এই সনাতনত্ব সর্বজ্ঞাত যেতে মনুষ্য কলে বিতর্ক আসবে ভগবান তো গর্ভবশ তাঙ্ক মুখে ন করছেন অর্জুন চিন্তা কর ভগবান এটা কহিলে তাঙ্ক থাকু আপনি মনুষ্য যুক্তি করিপারে আর গীতার পরম্পরা বি রহিগল আর ভগবান যা কহিবে নিশ্চিত তাঙ্ক কথা কহিবে সে এই জীব শুনলাম তাঙ্ক কৃপা আর নিজ কথা আসি কহিবে মানে কৃপা করিয়েছে আচ্ছা মনুষ্য মনুষ্য আকৃতি পরম্ব্রহ্ম তোমার রূপ জন্মাদি সহিত জগতর লোকঙ্ক সহ বিলক্ষণ পৃথক কি প্রকার কি নিমিত্ত কিপরি কালে এ বিষয়ে বিষয়ে বিজ্ঞ অর্জুন অজ্ঞ ব্যক্তির মত প্রশ্ন লিখলে না তচ্চ মনুষ্য আকৃতি পরম্ব্রহ্মণ তব রূপ জন্মাদি সব রূপ বিলক্ষণ আপনার পরম্ব্রহ্ম মনুষ্য আকৃতি পরম্ব্রহ্ম আপন লোক আপনার পৃথক বিলক্ষণ এটি পচারে কিং বিধম সে বিলক্ষণটা কিভাবে কিমর্থকম কিং কালম ইতি বিজ্ঞা বিজ্ঞাস্যপি অজ্ঞব প্রশ্ন অর্জুন বিজ্ঞ কিন্তু প্রশ্ন পচারি অজ্ঞ বলে এটি পচারে না অপ্রভূত জন্ম প্রজন্ম অজ্ঞ বলে পচার সে বিজ্ঞ কিন্তু অজ্ঞ বলে পচারছ এটা কেন পচার এটি কুছ প্রতিবচনার্থম অজ্ঞর আশঙ্কা কু দূর করিয়া ভগবান তাঁর মুখে তাঙ্ক কথাটা কহিলে প্রভু জন নিজ নিজ কথাটা কহিলে কোণ কেমতি কহিলে তুমি খুশি হয়ে ভাবলে তুমি খুশি হয়ে তুমি গোটে কথা পচারে ভাবলে কোণ কত পিসা আছে কি কো না কোণ গোটে ঘর ঘর কোণ আছে তুমি সময় দিয়ে রাস্তা ঘাটে বিচার তো কহিল ভাবলে তুমি একাউন্টে কত পয়সা আছে কত ধর পত্র আসছে কত কোণ ইনক্রিমেন্ট না কোণ হচ্ছে সরকার ইনক্রিমেন্ট করিদেছে কত ইনক্রিমেন্ট পাইবা কোট কোণ তুমি বাড়ি রাখছ কোট ধার ধার দিয়েছ তুমি কহিল সমস্তি বাপ কহিলি সে স্ত্রী কইলি স্বামী স্ত্রী কইলি বউ কইলি তার ভোট দিয়েছে সে কই দেব সব কই যা তোরা কহিব কেমতি কহিব মনে কর মতে কই দেব যে তোরা কহিব কেমতি কহিব সব কই কই দেব ইয়ারতি কই এটা অক্সিডে এটা গোল হলা এটি সোনা রাখিছে এটা গন্ধা দিয়েছে যে তোরা কহিব এটা কোন দয়া না রূপা এটা কই দেব ভগবান তো তাকে তত্ত্বটা কহিবে কেমতি কহিবে দয়া রেখে তুমি জীব এই প্রাণ গীতা ভাগত পড়ছো প্রভু কইছেন তার কথাটা না সে কথাটা শুনলে আমার এমনি আমি রেসপেক্ট ভাগবত দৌছি এগুলো ভাগবত পড়ুক লোক শুনতে বসিকি প্রভু তাঙ্ক কথাটা কইছে এটা গোটে হাই স্টেজের হিয়ারিং শ্রবণ এটা গোটে বহুত বড় স্টেজেস সে কারণ সে কোন ধরতে সে ক্যান্ডিডেট কৌ দেখছি কারণ ভাগবত ভাগবত কোন কৌছে যে বি কোন কথা বলছে ভাগবত পড়ুছ না তবে এতে কিছু ভাগবত পড়িয়া দরকার তারপরে যে পড়িয়া দরকার ভগবান কৃপা করিকে জানিছি সে পরম আক বিশ্বাস করি যে ইয়ে হচ্ছেন দেবকীঙ্কর পুত্র মনুষ্য ভাবে আসছেন ইয়ে সনাতন সর্বজ্ঞ পুরুষ নুহতি প্রশ্ন পচারে সংবাদ বিশেষ কিছু লেখি না, দেখুন সংবাদে কিছু বিশেষ লেখি না। ভগত বিবস্বন্দম প্রতি যোগ উপদেশ অসম্ভব পশ্য অর্জুন মুবাচ অপরমিতি। সিদ্ধর্ষণ প্রশ্ন করছেন মতো কাই অসম্ভব লাগুছি, ভগবত বিবস্বন্দম ভগবান বিবস্বন্দ যোগ উপদেশ অসম্ভব, যোগ উপদেশ অসম্ভব লাগুছি পশ্য এটা ভাবিকি অর্জুন মুবাচ অপরমিতি। অর্জুন কৌশল অপরম অর্বাচন তব জন্ম পরম প্রাকালীন, আপনার জন্ম অর্বাচীন অপর এবেকার, পরম প্রাকালীন বিবস্বত জন্ম তসমাত আধুনিকত্বাত চিরন্তনায় বিবস্বন্তম আদি। এটা লেখিলে সূর্যদেব কে বলছেন অনাদিকাল বলছেন সম্পদে লেখিলে তসমাত তব আধুনিকত্বাত, আপনি যদি আধুনিক আচ্ছা চিরন্তনায় বিবস্বতে চিরন্তন যে অনাথ সৃষ্টিকাল রয়েছেন সে সূর্যদেবকে তো মাধ্যম যোগ প্রক্ত মানে কি এ কথা কথম আমি বিজানি না, বিজানি জ্ঞানতু শক্নুয়া মু কেমতি জানিপারি আপন অপর মু কেমতি জানিপারি যে আপন সূর্যদেব কোছেন সে তো যদি যেন চিরন্তন রয়েছে কথা কো অবিশেষ কিছু সংবাদ লেখলেন। উক্ত মাধ্যম অসম্ভব পুচ্ছতি, পূর্বরে যে যা কহিলে এটা অসম্ভব হয়ে প্রশ্ন পচারছেন। অপরম অপরম পরম সত্যি লেখছেন কথা লেখেন উপসমান কথা লেখছেন অর্জুন তো ভগবান শ্রীকৃষ্ণের জন্য অতি প্রিয় ভক্ত, সে কিপর কৃষ্ণ কথা বিশ্বাস করে পারনা। এই কথাটা হচ্ছে অর্জুন নিজ পাই পচারু না, সে অন্য মান পচারছেন আমি যা শুনলে অর্জুন তো ভগবান কৃষ্ণের জন্য অতি প্রিয় ভক্ত, সে কিপর কৃষ্ণ কথা বিশ্বাস করে পারুনা। কথাটা হচ্ছে অর্জুন নিজ পাই প্রশ্ন পচারু না, সে অন্য মান পচারুছেন যে মানে পরম কৃষ্ণ ভগবান শ্রীকৃষ্ণ বিশ্বাস করতে না, কিংবা যে যে অসুর মানে একথা গ্রহণ করে পারে না যে ভগবান শ্রীকৃষ্ণ পরমপুরুষ ভগবান সে কথাটা পচার সে বুঝিপারে সনাতন সর্বজ্ঞ পুরুষ জাঁপারে সে পচারাই কথাটা পচার সত্যি যেপরে সে ভগবান শ্রীকৃষ্ণ জাঁতি অর্জুন যদি পচার যে কহব জাঁতি এই প্রশ্ন যেমনি অর্জুন প্রশ্নটা যেমন দিঘা দশম স্তর সে প্রশ্নটা শিখবে যেমনি পরীক্ষিত ভালো ভাবে জানছেন পরীক্ষিত নিজে কেছেন মানে ইষ্ট দেবতা কৃষ্ণ তাঙ্কর লাভ করতো ইষ্ট দেবতা ইষ্ট দেবতা সদাই করছেন সে সভায় জ্ঞানী মানে থাকলে যোগী মানে থাকলে কর্মী মানে পরীক্ষিত সভায় চক্রবাসী লেখেছেন পরীক্ষিত সভায় যোগী নীতি অন্য মত অবলম্বী মানে থাকলে সে লেখিছে অন্য মতাবলম্বী মানুষ যদি সন্দেহ ন আসু কৃষ্ণ গোপী মান যদি লীলা করছে তাকে সন্দেহ সে প্রশ্ন পচার ওড়িয়া ভাগত নাই না কোন সে যদি হলে পরধারা না কোন সে যদি হলে কোন সে কল কি হারা কড়া হার না কোন সে কাই ধরিলে পরদা সে তারই অনুবাদ ওড়িয়া আছে লোক পচার দিয়ে আসে কোন আগে বুঝাইবে না সে কাই করোনারি ঘর তো কোন বুঝছিস তো বুঝাইনি সে পদে শুনে দিয়েছে ওড়িয়া ভাগত পচার লোক আমি তো প্রয়োজন যাই সে গান করে পচার তো কৃষ্ণ কৃষ্ণ কহিল কাহিঁকি এটা পরে কিন্তু পচারছে এইসব ক্রিটিক্যাল কোশ্চেন অর্জুন কিন্তু পচারে আপনার জন্ম এবে এই তাঙ্ক জন্ম সিদ্ধি হয়েছে রহিত না 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 এইসব অজ্ঞান অন্য অত্যন্ত ব্যক্তি মত অনুসরণ করুথা ব্যক্তিমানঙ্কর সন্দেহকে দূরভূত করে প্রকাশিত হয়েছে সে সেমানক কথাটা পচারছন সে সেমানক পাই কথাটা পচারছন সত্য যে সে ভগবান জানতে নে দশম অধ্যায়ে এই কথা পরিষ্কার ভাবে জানা যাবে যে অর্জুন ভগবান শ্রীকৃষ্ণ জানা পরম পরম নাম প্রভুজের দত্ত দেবতা সুসুদেব কৃষ্ণ যদি পরম পুরুষ ভগবান সে হচ্ছে সমস্ত উদ্ভব স্তর এবং ভগবত অনুভূতির অন্তিম স্তর অবশ্য কৃষ্ণ দেবকী পুত্রের উপরে পুরা যা আপড়লে সব দেখ প্রভাব বুঝে গেছে ପ୍ରଭୁପଦଙ୍କର ଆଜି ବିଶ୍ୱରେ ସଫଳତାର ସୂତ୍ର ହଉଛି ସେ ଆଚାର୍ଯ୍ୟ ପୁରା ତାଙ୍କର ପୁରା ଧରିଗଲେ ପରମ୍ପରା ପରମ୍ପରା କାମ ହେଲା ତୁମେ ପ୍ରଚାର କରିବ ତୁମେ ତଳେ ଗୁରୁପଦବୀ ଆସିବା ପ୍ରଚାରକ କାମ ହେଲା ପରମ୍ପରାକୁ ଏଷ୍ଟାବ୍ଲିଶ କରିବା ତାପରେ କରୋନାଟା ପାଇବ ତୁମେ ମନକୁ ମନ ଧର୍ମ କରି ଇଆଡ଼ୁ ତେଡ଼ୁ ସବୁ ଜିନିଷ ତିଆରି କରୁଛ ସେ ସବୁ ଚାଲିଥିବ ସବୁ ଥିବ ଯାହା ଅଛି ସୁଖ ଥିବ ନଷ୍ଟ ହେବ ପ୍ରକାର ପରମ୍ପରା ଚାଲିଛି ମାନେ ଦୃଷ୍ଟ ହେଇଯିବେ କଣ ମନ ଧର୍ମ କାଢ଼ିଲେ ନେବେ ସବୁ କଣ ତିଆରି କରେ ଆମ କେବଳ ରିପିଟ୍ କରିବାର ଅଛି ଆମ ପରମ୍ପରା କାମ ହେଲା ଶୁଣିବା ସେଠୁ ଆମର ଯେତିକି ସକ୍ଷମ ଆମେ ସେଇ କଥାଟା କହିବୁ ବୁଲାଚୁଲା କରି କହିପାରିବୁ ନୂଆ ପନ୍ଥା କିଛି ତିଆରି କରିପାରିବୁ ସବୁ ଦେଖ ତାଙ୍କ ପ୍ରବଚନ ଯେତେ ଶିକ୍ଷା ସବୁ ଆଚାର୍ଯ୍ୟ ଆଣିଛି ତୁମେ ଖୋଜି ପାରିବାର ଅଛି ଟିକାଟେ କଣ କୋଉଠୁ ଆଣିଛି ଆମେ ପଢ଼ୁ ଦେଖ ପ୍ରବଚନ ଦେଖିଛି କୃଷ୍ଣ ଅବଶ୍ୟ କୃଷ୍ଣ ଦେବକୀୟ ପୁତ୍ର ଉପରେ ଧାରଣା ଅବତୀର୍ଣ୍ଣ ହୋଇଥିଲେ ତାହେଲେ ସେ କୃଷ୍ଣ କିପରି କରନ୍ତୁ ସେ ଭଗବାନ ହିସାବରେ ଶାଶ୍ୱତ ଆଦିପୁରୁଷ ହିସାବରେ ରହିଲେ ଏହା ସାଧାରଣ ଲୋକ ଉପରେ ବୁଝିବା ବଡ଼ କଷ୍ଟ ତେଣୁ ଏ କଥାଟାକୁ ଭଲ କଣ ବୁଝିବା ପାଇଁ ଅର୍ଜୁନ ପ୍ରଶ୍ନ କରୁଛନ୍ତି ପଚାରୁଛନ୍ତି ତାହେଲେ କୃଷ୍ଣ ନିଜ କଥାଟାକୁ ଭଲ କଣ ବୁଝାଇକି କହିଦେଇପାରିବେ ଶ୍ରୀକୃଷ୍ଣ ଯେ ପରମେଶ୍ୱର ଏହାକୁ ସମଗ୍ର ପୃଥିବୀ ଗ୍ରହଣ କରିସାରିଛି ବର୍ତ୍ତମାନ ସେ ଯେ ଏହା ଗ୍ରହଣ କରାଯାଉଛି ତାହା ନୁହେଁ ଯେଉଁ ଅନାଦିକାଳରେ ଏହା ଗୃହୀତ ହୋଇସାରିଛି କେବଳ ଅସୁରଗୁଡିକ ଏହାକୁ ଗ୍ରହଣ କରନ୍ତି ନାହିଁ ଯାହାରୁ କୃଷ୍ଣ ଯେ ପରମ ପୁରୁଷ ଏହା ଗୃହୀତ ହୋଇସାରିଛି ତେଣୁ ଅର୍ଜୁନ ସେ ପରମେଶ୍ୱର ଶ୍ରୀକୃଷ୍ଣଙ୍କୁ ପ୍ରଶ୍ନ ପଚାରୁଛନ୍ତି ଫଳରେ କୃଷ୍ଣ ନିଜେ ତାଙ୍କ କଥାଟା ଭଲ ଭାବରେ କହିଥାଏ ଅସୁରମାନେ ସାଧାରଣତଃ ତାଙ୍କର ମନ ଇଚ୍ଛା ତାଙ୍କୁ ସୁହାଇଲା ଭଳି ବା ତାଙ୍କର ଅନୁଚରମାନଙ୍କୁ ସୁହାଇଲା ଭଳି କୃଷ୍ଣଙ୍କ ସମ୍ବନ୍ଧରେ ବର୍ଣ୍ଣନା କରନ୍ତି ସେ ପ୍ରକାର ବର୍ଣ୍ଣନା ଯେପରି ସ୍ଥାନ ନ ପାଏ ସେଥିପାଇଁ ଅର୍ଜୁନ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରଶ୍ନରେ ପଚାରୁଛନ୍ତି ଓ ତାଙ୍କଠାରୁ ତାଙ୍କର ନିଜ ବର୍ଣ୍ଣନାଠାରୁ ଶୁଣିବା ପାଇଁ ଇଚ୍ଛା କରୁଛନ୍ତି ପ୍ରତ୍ୟେକ ନିଜର ସୁଗତି ନିମିତ୍ତ କୃଷ୍ଣ ବିଜ୍ଞାନ ଜାଣିବା ଉଚିତ ଏହା ଏକାନ୍ତ ଆବଶ୍ୟକ ତେଣୁ କୃଷ୍ଣ ଯେତେବେଳେ ନିଜ କଥା କହୁଛନ୍ତି ସେତେବେଳେ ଏହା ସମସ୍ତ ଜଗତ ପ୍ରତି ଶୁଭ ସୂଚକ ଯାହା ପ୍ରଦର୍ଶନ ସମସ୍ତଙ୍କର ମଙ୍ଗଳ ଅର୍ଜୁନ ଜାଣି କୁହନ୍ତି ନିଜ କୁହନ୍ତୁ ତାଙ୍କ କଥା ଆଉ କିଏ ତର୍କ କରିପାରିବେନି ସବୁ ଜୀବ ମଙ୍ଗଳ ହବ ରାକ୍ଷସମାନଙ୍କୁ କୃଷ୍ଣଙ୍କର ଏହି ସ୍ୱୀକାରୋକ୍ତି ଆଶ୍ଚର୍ଯ୍ୟଜନକ ବୋଧ ହୋଇପାରେ କାରଣ ଅସୁର ଗୁଡିକ ସର୍ବଦା ନିଜ ଦୃଷ୍ଟିକୋଣରୁ କୃଷ୍ଣଙ୍କୁ ଆଲୋଚନା କରନ୍ତି କିନ୍ତୁ ଭକ୍ତମାନେ କୃଷ୍ଣଙ୍କର ଏ ପ୍ରକାର ସ୍ୱମୁଖ ନିଷ୍ପୃତମାନଙ୍କୁ ସର୍ବଦା ସ୍ୱାଗତ କରିଥାନ୍ତି ଭକ୍ତଗଣ ନିଶ୍ଚୟ ସର୍ବଦା କୃଷ୍ଣଙ୍କର ଏ ପ୍ରକାର ନିଶୃତ ବାଣୀକୁ ଆଧାର ହିଁ କରିବେ କାରଣ ସେମାନେ ସର୍ବଦା କୃଷ୍ଣଙ୍କ ସମ୍ବନ୍ଧରେ ଅଧିକ ଜାଣିବା ନିମିତ୍ତ ବ୍ୟଗ୍ର ଯେଉଁ ନାସ୍ତିକ ଅସୁରଗଣ କୃଷ୍ଣଙ୍କୁ ଏକ ସାଧାରଣ ମାନବ ରୂପରେ ଗ୍ରହଣ କରନ୍ତି ସେମାନେ ଏ ଦ୍ୱାରା ଜାଣିପାରିବେ ଯେ କୃଷ୍ଣ ହେଉଛନ୍ତି ପରମ କୃଷ୍ଣ ଭଗବାନ ସେ ହେଉଛନ୍ତି ସଚିତ ଆନନ୍ଦମୟ ବିଗ୍ରହ ଅର୍ଥାତ୍ ଶାଶ୍ୱତ ଜ୍ଞାନ ଆନନ୍ଦ ରୂପ ସେ ହେଉଛନ୍ତି ଦିବ୍ୟ ଚିନ୍ମୟ ପୁନଶ୍ଚ ସେମାନେ ଜାଣିପାରିବେ ଯେ ସେ ଭୂତ ପ୍ରକୃତିର ତ୍ରିଗୁଣର ବହୁ ଉର୍ଦ୍ଧରେ ସେ ଭୂତ ପ୍ରକୃତିର ତ୍ରିଗୁଣ ଏବଂ ସ୍ଥାନକାଳ ଆଦି ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ ଅର୍ଜୁନଙ୍କ ଭଳି ଜଣେ ଭକ୍ତ କୃଷ୍ଣ ଭଗବାନ କଣ ଜାଣିଛନ୍ତି କୃଷ୍ଣଙ୍କର ଦିବ୍ୟାବସ୍ଥାନ ସମ୍ବନ୍ଧରେ ତାଙ୍କର କୌଣସି ଭୁଲ ବୁଝାମଣା ବା ସନ୍ଦେହ ନାହିଁ ସାଧାରଣତଃ ନାସ୍ତିକମାନେ କୃଷ୍ଣଙ୍କୁ ଏକ ସାଧାରଣ ମାନ ବୋଲି ଭୂତ ପ୍ରକୃତିର ତ୍ରିଗୁଣର ଅଧୀନ ବୋଲି ଭାବନ୍ତି ନାସ୍ତିକମାନଙ୍କର ଏହି ଭାବନାକୁ ଖଣ୍ଡନ କରିବା ନିମିତ୍ତ ଅର୍ଜୁନ ଭଗବାନଙ୍କୁ ଏକ ପ୍ରଶ୍ନ ସାଧାରଣ ଲୋକମାନେ ବୁଝିପାରିବେନି ପ୍ରଭୁ ତାଙ୍କ ନିଜ ମୁଖରେ ନିଜ କଥା କୁହନ୍ତୁ ଯେଉଁଟା କରୋନା କରି କହିବେ ଆଉ ତାଙ୍କ ତତ୍ତ୍ୱଟା ସେ ଅଲଗା ବୁଝେଇ କହିପାରିବେ ଯାହାଦ୍ୱାରା ଭବିଷ୍ୟତରେ ଅସମାନ ଯୁକ୍ତି କରିବେ ନାହିଁ କେତେ ଥର ଗୋଟେ ପ୍ରକଟ ପ୍ରଭାତ କୃଷ୍ଣ ଲେଖୁଛନ୍ତି ପ୍ରଭୁ ଏବେ ମୁଁ ସମସ୍ତ ପ୍ରଭାସ କଥା କହୁଛନ୍ତି ମୋ ଗୁରୁଦେବ ପାଖକୁ ଗୁରୁ ମହାରାଜ ପ୍ରଭାତ ମୋ ଗୁରୁ ମହାରାଜ ପାଖକୁ ଯେକୌଣସି ଆର୍ଟିକିଲ ଆସିବ ମୋ ଗୁରୁମା ଚେକିଂ କରିବା ପରେ ପ୍ରଥମେ ପଚାରିବେ ଭକ୍ତିନାଥ ସେଠାକୁ ପ୍ରବତ ପଚାରୁଥିଲେ ତୁମେ ଦେଖ ସେ ଆର୍ଟିକିଲ ଲେଖା କଥା କୃଷ୍ଣ ଲେଖା ହେଇଛି କୃଷ୍ଣ ଶବ୍ଦ କେତେ ପଢିବ କୃଷ୍ଣ ପଢିବ ନା ଆଚ୍ଛା ଜଣେ କେତେ ବଡ ଦୃଷ୍ଟି କେତେ ଥର କୃଷ୍ଣ ଲେଖା ଯଦି କୃଷ୍ଣ ଅଧିକା ଲେଖା ଯାଏ ତାହେଲେ ଆଉ କି ଦରକାର ତାଙ୍କ ଆର୍ଟିକିଲ ଛାଡ଼ିବ ଏଣୁ ତେଣୁ ସବୁ ଏ ସବୁ ଯୋଉ କଣ ଇନଡାଇରେକ୍ଟ ପ୍ରିଚିଂ ଆମର ଡାଇରେକ୍ଟ କୃଷ୍ଣ ସେ ଲର୍ଡ ଫର୍ଡ ଏଇ ସବୁ ଯୋଉ କହୁଛନ୍ତି ଆମର ସେ ସବୁ ଲର୍ଡ ନୁହେଁ ଫୋର୍ଡ ନୁହେଁ ଆମେ ସେଠୁ କିଛି କହିବୁ କୃଷ୍ଣ ଭଳ ସବୁଦା କୃଷ୍ଣ ଗାଏ ଇଏ ବୁଲେ ବଙ୍କେ ଏଇ ସବୁ ଈଶ୍ୱର ଅଛନ୍ତି ଅଛନ୍ତି ସେମିତି ଆମର ଏଟା ସବୁ ପ୍ରିଚିଂ ନୁହେଁ ପ୍ରଭୁପାଦ ନିଜେ କହୁଛନ୍ତି ସାର୍ ମୋ ଗୁରୁଦେବ ସବୁବେଳେ ମୋ ଆର୍ଟିକଲ ଯେକୌଣସି ଆର୍ଟିକଲ ଆମର ଗୁରୁଦେବ ମୋତେ ଯାଉଥିଲା ଗୁରୁଦେବ କେବଳ ଚେକିଂ କରିବା ବୋଲି କହୁଥିଲେ ତୁମେ ଖାଲି ପଢ କେତେ ଥର ସେ ଆର୍ଟିକଲରେ କୃଷ୍ଣ ଲେଖା ହେଇଛି ସତର ଲେଖା ମାନେ ଏତେ ଲାଗ ଭଗବାନ କୃଷ୍ଣଙ୍କ ନାମ ଉପରେ ବିଶ୍ୱାସ ଗୋଟେ ଯିବ ପଚାଶ ଗୋଟେ ଆର୍ଟିକଲ ତିରିଶ ଥର କୃଷ୍ଣ ଏ ଦେଖ ଗୋଟେ ପର୍ପଟରେ ତୁମେ ଖାଲି ଦେଖ କେତେ ଥର କୃଷ୍ଣ କୃଷ୍ଣ ଲାଗେ ମିନିମମ କୋଡ଼ିଏ ରୁ ପଚିଶ ଥର କୃଷ୍ଣ ଚେତନା କୃଷ୍ଣ ଜୀବ କୃଷ୍ଣର କର ଉଚ୍ଚାରଣ କରେ ଆଚ୍ଛା ଜଣଙ୍କର ଭିଜନଟା କେତେ ଆଉ ଆମେ ଆମେ କେତେ ତଳେ ରହିଛେ ଆମର ସବୁ ଡାଇରେକ୍ଟ ଜିନିଷ ସବୁ ଦିଆହଉଛି ଏଟା କିଛି ହବ ଗୋଟେ ଜୀବର ସୁକୃତି ନାଁ କଣ କହିବେ ସୁକୃତି ମା ହୀନ ଜୀବ ଗୁଡାକ ନା ସୁକୃତି ଦବା ପାଇଁ ସବୁ ଆଚ୍ଛା ଜଣ ଏତେ ଜିନିଷ କଲ ଆଉ ହତଭାଗକୁ କଣ ଦେବା ହବାକୁ ତ କିଛି ହବ ଅର୍ଜୁନଙ୍କର ତ କଣ ସନ୍ଦେହ ନା ସେ ପଚାରିଲା ତାର ଭଗବାନ ତାଙ୍କ ଶୁଣିଲା ଭଗବାନ ତାଙ୍କ ତତ୍ଵ ଗୁଡାକୁ ନିଜ ମୁଖରେ କହିବେ ଯିବ କରୁଣା କରିବେ ଆଉ ଯୋଉଟା ହିଁ ହେଉଛି ଗୀତାର ଏଇ ଏଇ ଶ୍ଳୋକ ଗୁଡିକୁ ଯିଏ ମନେ ରଖିପାରିବ ୟାର ପ୍ରୟୋଗ ଯିଏ ଶିଖିବ ସେ ଶ୍ରୀକୃଷ୍ଣ ଭଗବାନଙ୍କୁ ସବୁଆଡ଼େ ପ୍ରତିପାଦନ କରି ଚାଲିଛି ୟାର ପ୍ରୟୋଗ ଯିଏ ଜାଣିନି ସେ ଲୋକ ବୁଝିପାରିବେ ଏ ଯେତିକି ଶ୍ଳୋକ ଭଗବାନ ଚାଲିବେ ଇଏ କେମିତି କନେକ୍ଟ ହେଇଛନ୍ତି ଆଉ ଏ ଶ୍ଳୋକର ତତ୍ଵ ଗୁଡିକୁ ଯେତେ ବର୍ତ୍ତମାନ ଭଗବାନ କହିବେ ସେତିକି ଯେତେ ଶ୍ଳୋକ ଯିଏ ମନେ ରଖିଥିବ ସେ ସବୁଆଡ଼େ ସମସ୍ତେ ରିପିଟ କରି ପଳାଇ ଆସିବେ କୃଷ୍ଣ ଭଗବାନ କାରଣ ଭଗବାନ ନିଜର ଏଇ ଶ୍ଳୋକ ମାନଙ୍କରେ ଭଗବାନ ଦୁଇଟା ଜିନିଷ ପ୍ରତିପାଦନ କରିବେ ଯାହା ବଳଦେବୀ ଦର୍ଶନ କରିଥିଲେ ସର୍ବଜ୍ଞ ସର୍ବଜ୍ଞ ସର୍ବେଶ୍ୱର ଆମ ସନାତନ ତିନିଟା ମୁଁ ତାକୁ ଜଣେଇବା ଦରକାର ମୁଁ ସବୁ ଜାଣିଛି ଆମ ସନାତନ ପୁରୁଷ ଆମ କଣ ସର୍ବେଶ୍ୱର ତିନିଟା ଏ ପୁରା ପ୍ରତିପାଦନ କରିକି ଚାଲିବ ନିଜ ତତ୍ଵଟା କହିବେ ସିଏ ଅର୍ଜୁନ ସେ ପ୍ରଶ୍ନ ଆଣିଛ ଭଗବତ ଗୀତା କି ଜୟ ଶ୍ରୀ ପ୍ରଭୁ ଆସିଲେ ଗୁରୁଦେବ କି ଜୟ ବହୁତ ଆନନ୍ଦ